శ్రీమద్భాగవతం దశమ స్కందం దవింశతమ అధ్యాయ బాబాయిస్తమ అధ్యాయ రమ్మన్ శ్రవణ కరుచే గోపిమానంగర సర్తమూలక భావన రుచి ద్వందాత్మక భావన రుచి శరణంగతరే ద్వందాత్మక భావన రహే యాకు సంశయ బోలి కుహాయ ఆమె కృష్ణంకు పత్తి రూపరే పాయపై చాహుంచే బా కృష్ణంకు భజన కరివాపై చాహుంచే ବିଷୟ ଆସକ୍ତି ରହୁଛି ବା ନିଜର ସ୍ୱତନ୍ତ୍ରତା କିଛି ରହୁଛି କିଛିରେ ସର୍ତ୍ତ ରହୁଛି ଗୋଟେ ଦ୍ୱନ୍ଦ୍ୱାତ୍ମକ ସ୍ଥିତି କୃଷ୍ଣ ଯେତେବେଳେ ଶରଣାଗତି ଚାହାନ୍ତି ଭକ୍ତ ପାଖରୁ ଶରଣାଗତ ଭାବନା ଚାହାନ୍ତି ପ୍ରେମ ଭାବନା ଚାହାନ୍ତି ତା କୌଣସି ସର୍ତ୍ତ ଉପରେ ପର୍ଯ୍ୟବେସିତ ହେବା ଉଚିତ ନୁହେଁ ସ୍ଥାନ କାଳ ପାତ୍ର ବ୍ୟକ୍ତିତ୍ୱ ସର୍ତ୍ତ କୌଣସି ଜିନିଷ କୃଷ୍ଣ ପ୍ରେମରେ କୌଣସି ଜିନିଷ ଲାଗିବା ଉଚିତ ନୁହେଁ ମୁଁ ଗରିବ ମୁଁ ଦୁଃଖୀ ମୁଁ ଗୃହସ୍ଥ ମୁଁ ବାନପ୍ରସ୍ଥ ମୁଁ ସନ୍ନ୍ୟାସ ଯେତେବେଳେ ମହାପୁରୁଷ ସେଥିପାଇଁ ସବୁ ଜିନିଷକୁ କାଟିଦେଲେ ସେ କୃଷ୍ଣ ନିଜେ କୃଷ୍ଣ ଯେତେବେଳେ ଚୈତନ୍ୟ ମହାପ୍ରଭୁ ରୂପରେ ଆସିଲେ ସେ କହିଦେଲେ ପୁରା ସବୁ ଜିନିଷକୁ କୃଷ୍ଣ ଟିକେ ରିଜର୍ଭ ଥିଲେ ଭଗବାନ କୃଷ୍ଣ ଯେତେ କହିଥିଲେ ନିଜ କଥାର ନିଜେ କି କହିପାରନ୍ତିନି ଯିଏ ଯେତେ ମହାନ ହୁଅନ୍ତି ତାଙ୍କୁ ନିଜ କଥା ନିଜେ କହିବା ପାଇଁ ତାଙ୍କୁ ଦ୍ୱିଧା ବୋଧ ହୁଏ ନିଜ ଲୋକମାନେ ନିଜର ପ୍ରଶଂସା ନିଜେ କରନ୍ତି ନିଜର ପ୍ରଶଂସା ନିଜେ କରିବା ଅର୍ଥ ମୃତ୍ୟୁ ସହିତ ସମାନ ନୀତି ହିସାବରେ ସେଥିପାଇଁ କଳିଯୁଗରେ ପ୍ରତ୍ୟେକ ବ୍ୟକ୍ତି ମୃତ ଅବସ୍ଥାରେ ଅଛନ୍ତି ବୋଲି କୁହାଯାଏ ସବୁବେଳେ ନିଜର ପ୍ରଶଂସା ଅନ୍ୟର ପ୍ରଶଂସା କଳିଯୁଗରେ ଅଲଗା ଯୁଗମାନଙ୍କରେ କେବଳ ସବୁଠୁ ଗୋଟେ ବଡ଼ ଗୁଣ ଥିଲା ସବୁବେଳେ ସମସ୍ତେ ଅନ୍ୟର ସତ ମୁଖରେ ପ୍ରଶଂସା କରୁଥିଲେ ଛୋଟ କାମଟେ କରୁଥିଲେ ଲୋକ ତାକୁ ଆପ୍ରିସିଏଟ୍ କରୁଥିଲେ ଏଇ ଯୁଗର ସବୁଠୁ ବଡ଼ ଗୋଟିଏ ଅଧର୍ମ ବା ଖରାପ ଗୁଣ ହେଲା ସବୁବେଳେ ପରର ନିନ୍ଦା ଶୁଣିବ ଏ ଯୁଗରେ ଏମିତି ପ୍ରଭୁଙ୍କର ଗୋଟେ କ'ଣ ଏଇ କଳି ଯେଉଁ ଶବ୍ଦ ରହିଛି ଆଉ ଭକ୍ତମାନଙ୍କୁ ବିଶେଷ କରି ଭକ୍ତମାନଙ୍କ ମୁଖରେ ବାହାର ଲୋକମାନେ ତ ଯାହା ସେ ଅଜ୍ଞାତରେ କରୁଛନ୍ତି ବାହାର ଲୋକମାନେ ଏଟା ଗୋଟେ ସଂସାରରେ ହିଂସା ବାଦଟା ତାଙ୍କର ଧର୍ମ ବୋଲି ଜାଣନ୍ତି ଏ ସଂସାରରେ ଘରେ ପିଲା ଛୁଆକୁ ନେଇ ରହୁଛନ୍ତି ହିଂସାବାଦ ଉପରେ ସେମାନେ କିଛି ମାନେ କିଛି ରିଆକ୍ସନ୍ ନାହିଁ ଏଟା ଜାଣନ୍ତି ଏଟା ସଂସାର କଲେ ହିଂସାବାଦ ଆସିବ ସେମାନେ ଏତେ ଡିଷ୍ଟର୍ବ ହୁଅନ୍ତି ସେ ତାଙ୍କ ଜୀବନ ସାରା ସେମିତି ହିଂସାବାଦ କରୁଛନ୍ତି ମୋ ବାଡ଼ି କିଏ ନେଇଗଲା ମୋ ଜାଗା କିଏ ନେଇଗଲା ଏଟା ତାଙ୍କର ଗୋଟେ କମନ୍ ଜିନିଷ ତା ସେଥିପାଇଁ ଡିଷ୍ଟର୍ବ ହୁଅନ୍ତିନି ବିଶେଷ ଏଟା କରିବାକୁ ପଡ଼ିବ ତାଙ୍କ ଜୀବନରେ ସେ ଜାଣିଛନ୍ତି ସବୁବେଳେ ଝଗଡ଼ା ଲଗେଇବେ ଭକ୍ତ ଜୀବନଟା ସେ ନୁହେଁ ସବୁବେଳେ ଅନ୍ୟର ନିନ୍ଦା କରିବା ଅନ୍ୟକୁ ହୀନ ଦୃଷ୍ଟ ଦର୍ଶନ କରିବା ଏଟା ଭକ୍ତି ହିଁ ନୁହେଁ ଆଲୋଚନା ଗୁରୁଦେବ ସବୁବେଳେ ସେ କଥା କୁହନ୍ତି ସମାଲୋଚନା ସନ୍ଦେହ ଭକ୍ତି ନୁହେଁ ସବୁବେଳେ ଗୋଟେ ସମାଲୋଚନା କରିବା ଅନ୍ୟକୁ ଆଉ ସନ୍ଦେହ କରିବା ଏଟା କେବେ ଭକ୍ତିର ଅଙ୍ଗ ନୁହେଁ ଭକ୍ତି ନାହିଁ ବୋଲି ଆମ ଅନ୍ତର ଜାଣିବାକୁ ପଡ଼ିବ ବହୁ ଆଡମ୍ବର ଆମେ କରୁଛେ ଭକ୍ତି ନାମରେ ବହୁତ କିଛି ପ୍ରଚାର କରୁଛେ ବହୁତ କିଛି କରୁଛେ ସବୁ ଭଲ ମାନେ ଜଗତରେ ଯଦି ଏତେ ଭୌତିକ ଜିନିଷର ପ୍ରଚାର ହେଉଛି ଭକ୍ତିରେ ସେଇଟା ହେବା ଆବଶ୍ୟକ କିନ୍ତୁ ମନେ ରଖିବା ଦରକାର ଯିଏ ଯେତେବେଳେ ପ୍ରଚାର କରୁଛି ତାର ସେତିକି ଯେମିତି ସାମସଙ୍ଗ ସାମସଙ୍ଗ ନା କ'ଣ ଏଟା କହୁଛୁ ସାମସଙ୍ଗ ମୋବାଇଲ ଓପୋ ଓପୋ ନା କ'ଣ ଓପୋ ମୋବାଇଲ ଯିଏ ଯାହା ପ୍ରଚାର କରୁଛି ତାର ନିଜର ବ୍ୟାକଗ୍ରାଉଣ୍ଡ ରଖିଛି ତାର କିଛି କ୍ୱାଲିଟି ରଖିଛି ତୁମେ ଦେଖ କ'ଣ କୌଣସି ଜିନିଷ ସେମିତି ଆଡଭର୍ଟାଇଜ୍ କରୁନାହାନ୍ତି କେତେ ସିମେଣ୍ଟ କମ୍ପାନୀ ଭାରତବର୍ଷରେ ଅଛନ୍ତି ଯେଉଁ କମ୍ପାନୀରେ ଯେତେ ତାର କ'ଣ କୁହାଯିବ କ୍ୱାଲିଟି ରଖିଛି ସେ ସେତେ ଆଡଭର୍ଟାଇଜ୍ ଫାଷ୍ଟରେ କରୁଛି ସେ କରିବାକୁ ପଡ଼ି କରିବାକୁ ପଡ଼ିବ ଯାହାର ସେ ଡୁପ୍ଲିକେଟ୍ ଜିନିଷ ସିଏ ବେଶୀ ଆଡଭର୍ଟାଇଜ୍ କରିବନି ସେ ଜାଣିଛି ମୁଁ ଆଡଭର୍ଟାଇଜ୍ କରିଦେଲେ କଷ୍ଟମର ଆଇଲେ ମୁଁ ଏକ୍ସପୋଜ୍ ହେଇଯିବି ସେ କରିବେନି ସେ ତା ପଛରେ ତାଙ୍କର କ୍ୱାଲିଟି ମେଣ୍ଟେନ୍ କରି ରଖିଛନ୍ତି ଆମେ ଯେତେ ପ୍ରଚାର କରୁଛେ ଖୁବ୍ ଭଲ ପ୍ରଚାର ଜିନିଷରେ ଏତିକି ଜିନିଷକୁ ସାବଧାନ ରହିବାକୁ ପଡ଼ିବ ଆମକୁ ଲୋକମାନେ ଭକ୍ତି ଯୋଗକୁ ଯେଉଁ ଆସୁଛନ୍ତି ସେ ଭଗବାନଙ୍କ ଶରଣ ଯିବା ପାଇଁ ଆସୁଛନ୍ତି କାହିଁକି ଶରଣ ଯିବା ପାଇଁ ଆସୁଛନ୍ତି ସେ ସଂସାର ଫେଡ଼ପ୍ ହେଇଯାଇଛନ୍ତି ଗୋଟେ ଜିନିଷରେ କେଉଁଥିରେ ଏ ସବୁବେଳେ ଡିସଏଗ୍ରିମେଣ୍ଟ ବାହାର ଦୁନିଆଟା ଗୋଟେ ପାରିବାରିକ ଦୁନିଆ ବା ଭୌତିକ ଦୁନିଆରେ ସବୁବେଳେ ଗୋଟେ ମତଭେଦ ଭାଇ ଦୁଇ ଭାଇ ଥିବ ଦେଖିବ ତୁମର ମତ ପଡ଼ୁନଥିବ ବାପ ପୁଅର ମତଭେଦ ଭାଇ ଭାଇ ଭିତରେ ମତଭେଦ ସ୍ୱାମୀ ସ୍ତ୍ରୀ ଭିତରେ ମତଭେଦ ଆଉ ସମାଲୋଚନା ସମାଲୋଚନା କିଏ ସହିପାରିନାହାନ୍ତି ଭାଇ ମତଭେଦରେ ବେଶୀ କାହିଁକି ହେଉଛି ଭାଇ କ'ଣ କହିଦେଲା ଭାଉଜ କ'ଣ କହିଦେଲା ଏମିତି କ'ଣ କହିଦେଲା ଏଗୁଡ଼ାକ ପ୍ରୋଲେଟ୍ କରିବା ପାଇଁ ସେମାନେ ଚାହୁଁନାହାନ୍ତି ପ୍ରତ୍ୟେକ ମନୁଷ୍ୟ ଗୋଟେ ଶାନ୍ତିରେ ରହିବା ପାଇଁ ଚାହୁଁଛି ଶାନ୍ତି ଭିତରେ ସବୁଠୁ ବଡ଼ ଜିନିଷ ହେଲା ସେ ତା ପ୍ରଶଂସା ଶୁଣୁ ନ ଶୁଣୁ ସେ ନିନ୍ଦା ଶୁଣିବା ପାଇଁ ଚାହୁଁନି ତୁମେ କାହାକୁ ପ୍ରଶଂସା ନ କର ସେ କିଛି ଡିଷ୍ଟର୍ବ ନାହିଁ ସବୁବେଳେ ତୁମକୁ କ୍ରିଟିସାଇଜ୍ କରିବ ତ ମୁଣ୍ଡ ଖରାପ ହେଇଯିବ ସେ ଏଇଟା ସଂସାର ଏଥିପାଇଁ ଲୋକମାନେ ସବୁ ଫେଡ଼ପ୍ ହେଇଗଲେଣି, ସେମାନେ ସବୁ କୃଷ୍ଣ କନସିୟସନେସକୁ ଆସୁଛନ୍ତି, ସବୁବେଳେ ଗୋଟେ ଆଲୋଚନା ସମାଲୋଚନା। ଆଉ ଭକ୍ତିରେ ଯଦି ଏଇଟା ଆଲୋଚନା ସମାଲୋଚନା, ଏଇଟା ଭକ୍ତିର ଗୋଟେ ପ୍ରାଣ ହେଇଗଲାଣି ଭକ୍ତଙ୍କର। ସବୁ କଥାରେ ଗୋଟେ କ୍ରିଟିସାଇଜ୍ କରିବା, ଏଇଠୁ କରିବା, ଡିସ୍କସନ୍ କରିବା, କାହିଁ ସେମାନେ ତାଙ୍କ ଜବ୍ କରୁନାହାନ୍ତି। ଯେଉଁମାନଙ୍କର ସଫିସିଏଣ୍ଟ ଏନ୍ଗେଜମେଣ୍ଟ ନାହିଁ, ବିଶେଷ କରି ଯେଉଁମାନେ ଆଶ୍ରମ ବାସ କରୁଛନ୍ତି, ତାଙ୍କୁ ସମ୍ପୂର୍ଣ୍ଣ ସ୍ପିରିଚୁଆଲ ଏନ୍ଗେଜମେଣ୍ଟ ନାହିଁ, ସେମାନେ ଏଇଟା କରିବେ ହିଁ କରିବେ। ସମୟକୁ ସମୟର ଉପଯୋଗ ସମସ୍ତେ କରିପାରନ୍ତିନି, ସମୟର ଉପଯୋଗ କେବଳ ମହାତ୍ମାମାନେ ଜାଣିଛନ୍ତି। କାରଣ ଆମେ ଭୋଜନ କରୁଛେ, ଭୋଜନ କରୁଛେ ମାନେ ଶକ୍ତି ଆସୁଛି, ଶକ୍ତି ଆସୁଛି ମାନେ ଶରୀରରେ ତୁମକୁ ସେ ପ୍ରେରଣ କରିବ କିଛି କର୍ମ କରିବା ପାଇଁ, ତୁମେ ବସିବା ପାଇଁ ଦେବନି। ତୁମେ ଯଦି କର୍ମ ନ କରିବ, ସେଇଟାକୁ ସେ ମନକୁ ପ୍ରେରଣ କରିବ, ତୁମେ ଚିନ୍ତା କର କିଛି। ସାଧୁମାନଙ୍କର କ'ଣ ଫିଜିକାଲ ଏକ୍ସରସାଇଜ୍ଟା କମ୍, ସେଥିପାଇଁ ତାଙ୍କୁ କ'ଣ କରିବାକୁ ପଡ଼ିବ, ତାଙ୍କର ଏନର୍ଜି ଗୁଡ଼ିକ ମେଣ୍ଟାଲକୁ ଦେଉଛି, ଏନର୍ଜିକୁ ଆର୍ଟିଫିସିଆଲ ତୁମେ କଣ୍ଟ୍ରୋଲ କରିପାରିବନି। ଶକ୍ତିଟା ଆମେ ଖାଉଛେ ମାନେ ତିଆରି ହେଉଛି। ତୁମେ ଯଦି ଫିଜିକାଲ ଏକ୍ସରସାଇଜ୍ଟା କରୁନ, ତୁମେ ଭାବୁଛ ମୋର ଏତେ ପରିଶ୍ରମ କରିବା ଦରକାର ନାହିଁ, କିନ୍ତୁ ପରିଶ୍ରମ ଯଦି ତୁମେ କରୁନ, ଆହାରଟା ଠିକ୍ ରହିଛି, ସେ କ'ଣ କରେ ନା ମେଣ୍ଟାଲ, ସେ ଏନର୍ଜି ତୁମ ମେଣ୍ଟାଲକୁ ମନକୁ ଇଫେକ୍ଟ କରେ। ଦେଖ ତୁମେ ଜାଣିପାରୁନ ଉପବାସ ଦିନ କ'ଣ ହେଉଛି, ଉପବାସ ଦିନ ତୁମର ମନ ଦୌଡ଼ୁଛି କୁଆଡ଼େ, ପୁରା ଝାଉଁଳେଇକି ରହୁଛି, ଚୁପଚାପ ସେ ସାହାଯ୍ୟ ହେଇଗଲା ସେଦିନ। ସେଦିନ କୁଆଡ଼େ କହୁଛି ମନ ଉଡ଼ୁଛି, ଇଆଡ଼େ ଯିବା ସିଆଡ଼େ ଯିବା, ରହ ମୁଁ କିଛି କଥା ସେ କହନି, କିଏ କ'ଣ କଲେ ରହ କିଛି କଥା, ମନ କାହିଁ ସାହାଯ୍ୟ ହେଇଗଲା, ତାକୁ ଶକ୍ତି ମିଳୁ, ଏଣେ ଶକ୍ତି ମିଳିଲା ବେଳକୁ ମନ ସେ ବଳବାନ ହେଇଯାଉଛି। ଲୋକ ଗୁଡ଼ାକ ଆଉ ଏଇ ଯେଉଁ ଏଇ କ୍ଲାସ୍ରେ ଲୋକ ଆସିଲେ, ସେଥିପାଇଁ କାମ ସରିଲା, ସେ ଏଇ ଯେଉଁ ଝିଅଟି ବାଲମୁଣ୍ଡୁ ମୁଣ୍ଡଉଥିଲା, ତାକୁ ତା ଆଉ ଗୋଟେ ମାତାଜୀ କହୁଛି, ଏ ଚାଉଳ ଘରେ ଥିବ କି ନାହିଁ, ତାକୁ କହିଥିଲେ ଆଣିଥିବ କି ନାହିଁ, ତା ମୁଣ୍ଡରେ ନିଆଁ ଲାଗିଲାଣି, ଏବେ ଗଲେ ଚାଉଳ ଫୁଟେଇବ ଖାଇବ, ଏଠି ସିନା ଖାଇଦେଇ ଚାଲିଗଲା, ରାତିରେ ନ ଖାଇଲେ ସେ ବଞ୍ଚିପାରିବେନି, ପୁଣି ସକାଳୁ ଉଠିବ କୁଆଡ଼େ ଯିବେ କାମ କରିବା ପାଇଁ, ଏଠୁ ଯିବ ଚାଉଳ ରୋଷେଇ କରିବ, ଦିନମାନ ଦେଖୁଛ ଖରାରେ ଖଟି ଖଟି ଗଲେ, ତାଙ୍କୁ ଆଉ ଫୁର୍ସତ ଅଛି, ତାଙ୍କ ଏନର୍ଜି ଗୁଡ଼ା ସବୁ ଚାଲିଲାଛି, ଆଉ ତାଙ୍କୁ ସେମାନେ ମେଣ୍ଟାଲ ଜିନିଷ ଗୁଡ଼ାକ ତାଙ୍କୁ ମାନସିକ ସ୍ତରରେ ତାଙ୍କୁ ଆଉ ବେଶୀ ସେ କେତେବେଳେ କ'ଣ ଟିକେ କହିଦେଲେ, ସେ ପୁଣି ତାଙ୍କ ଧନ୍ଦାରେ ଲାଗିଲେ, ତା ସମୟ କାହିଁ। ଭକ୍ତ ସମାଜରେ ଭକ୍ତରେ କ'ଣ, ଭକ୍ତମାନଙ୍କର କ'ଣ ହୁଏ, ଏ ମାନସିକ ଯେହେତୁ ଏନର୍ଜି ଗୁଡ଼ାକ ଆସୁଛି, ତାପରେ ସବୁବେଳେ ମନେ ରଖିବା ଦରକାର, ଆମମାନଙ୍କର ଯେଉଁ ରହିଛି ପ୍ରସାଦ ବା ଆମେମାନେ ଯେଉଁ ଆହାର ଭୋଜନ କରୁଛେ, ସେଥିରେ ଶକ୍ତିଟା ଅଧିକା ରହିଛି, ସବୁ ଏନର୍ଜେଟିକ୍ ଫୁଡ଼ ଆମେ ଖାଉଛେ, ସେ ଖାଇବେ ଏତେ ବଡ଼ ପଖାଳ, ପଖାଳ ବେଲେ କ'ଣ ଟିକେ ଏତିକି ବଡ଼ ଗୋଟେ ଆଳୁ ପୋଡ଼ିକି ପିଆଜ ଟିକେ ଖାଇବେ, କେବଳ କ୍ଷୁଦାଟା ମେଣ୍ଟେନ୍ କରିବା ପାଇଁ ସେ ଅନ୍ନ ଗୁଡ଼ା ଖାଇଲେ, ପେଟଟା ଖାଲି ବେଲିଟାକୁ ଗୋଟେ ଅଭ୍ୟାସ ରଖିଛନ୍ତି ବୋଲି ପୁରୁରା କରିବା ପାଇଁ, ଆମେ କ'ଣ ଖାଇଲେ, ସେ ଯେତିକି ଅନ୍ନ ଖାଇଲେ ତାର ଅଧା ଆମେ ସବ୍ଜି ଖାଇଲେ, ଏନର୍ଜି କେଉଁଥିରେ ରହିଲା, ସବ୍ଜିରେ ରହିଲା, ତା ସହିତ ସବ୍ଜି ଗୁଡ଼ାକ ରହିଲା, ସେ ଗୋଟେ ଡାଇଜେସନ୍ କରିବା ପାଇଁ କ'ଣ, ତୁମ ବଡ଼ିକୁ ଏକ୍ସରସାଇଜ୍ ନାହିଁ, ସେ କ'ଣ କରିବ, ସେ କଷ୍ଟରେ ଡାଇଜେସନ୍ କରିବ, ଯେଉଁ ଏନର୍ଜି ଗୁଡ଼ା ଆସିଲା ହେଭି ଏନର୍ଜି, ସେ ତ ମାଇଣ୍ଡକୁ ଇନ୍ଫ୍ଲୁଏନ୍ସ କରିବ, ସୁସ୍ଥ ଆହାର ସେଥିପାଇଁ ସାତ୍ୱିକ ଆହାର ହେଲା, ରାଜସିକ ଆହାର ହେଲା, ତାମସିକ ଆହାର ହେଲା, କେଉଁ ଆହାରରେ କେଉଁ ସେଲ୍ସ ତିଆରି ହୁଏ, ତୁମର ଜୀବକୋଷଟା ତିଆରି ହେଉଛି ନା, ସବୁଥିରେ ସେମିତି ନୁହେଁ, ସବୁ ଆହାର କରିଦେଲେ ତୁମେ ଯେ ପୁଳେ ପୁଳେ ଅନ୍ନ ଖାଇବ, ସେ ଶକ୍ତିଟା କେଉଁଥିରେ ଯିବ, କେମିତି ଯିବ, ତୁମ ଶରୀରକୁ ଶୀଘ୍ର ଡ୍ୟାମେଜ୍ କରିକି ସେ କ'ଣ କରିବ, ତୁମକୁ ଶରୀର ସେ ହଜମ ହେବା ପାଇଁ କଷ୍ଟ ଲାଗୁଛି ନା, ସେ ସବୁ ମଳ ଆକାର ଚାଲିବ, ମଳ ଆକାର ଚାଲିବ, ଅଭ୍ୟାସ ସବୁ ଆମେ ଏଇ କଥାରେ ମୁଁ ସେଟା ପଳେଇଗଲି। ଆଲୋଚନା ସମାଲୋଚନା ଯେଉଁ ଜିନିଷ ଆସୁଛି ଏଇଟା ଭକ୍ତିର ନୁହେଁ, ଶରଣାଗତିରେ ଆଂଶିକ ଭାବନା ବି ରହିବନି, କିଛି କୌଣସି ଆଂଶିକ, ଯେମିତି କପିମାନେ କହୁଛନ୍ତି ଆମେ ତୁମକୁ ପତି ରୂପରେ ପାଇବୁ, ବ୍ରତ ଏଣେ କରୁଛନ୍ତି କିନ୍ତୁ କୃଷ୍ଣ ଡାକୁଛନ୍ତି ମାସ ପତି, ମୋ ପତି ପତି ଆଗରେ ଲଜ୍ଜା କ'ଣ, ଏ ଆଂଶିକ ହେଇଗଲା, ଶରଣାଗତଟା ଆଂଶିକ ହେଇଗଲା, କୃଷ୍ଣ ଯେଉଁ କୃଷ୍ଣଙ୍କର ଯେଉଁ ଶରଣାଗତିରେ ଏସବୁ ଜିନିଷ କିଛି ରହିବେନି, ଆଲୋଚନା ସମୟ ନାହିଁ ଆମକୁ, ଏସବୁ ଜିନିଷକୁ କରିବା ପାଇଁ ଆମକୁ ସମୟ ନାହିଁ, ଆମକୁ କୃଷ୍ଣଙ୍କର ଶରଣ ଯିବାକୁ ପଡ଼ିବ। ସ୍ଥାନ କାଳ ପରିସ୍ଥିତି ପାତ୍ରତା ଏହା ଉପରେ ନିର୍ଭର କରେ ନା, ଜୀବନର କ'ଣ ଆମର ଆବଶ୍ୟକତା ଅଛି, ଆବଶ୍ୟକତାକୁ ବହୁତ ଧ୍ୟାନ ଦେବାକୁ ପଡ଼ୁଛି, ଆବଶ୍ୟକତା ଧ୍ୟାନ ଦେବାକୁ ପଡ଼ୁଛି କି ନାହିଁ, ମୋର ଏଇଟା ରିକ୍ୱାୟାରମେଣ୍ଟ, ମୁଁ ଜଣେ ଗୃହସ୍ଥ ମୋର ଏଇଟା ରିକ୍ୱାୟାରମେଣ୍ଟ, ମୁଁ ଜଣେ ବ୍ରହ୍ମଚାରୀ, ଆମ ଆବଶ୍ୟକତାକୁ ବହୁତ ଧ୍ୟାନ ଦେବାକୁ ପଡ଼ୁଛି, ସବୁବେଳେ ମନେ ରଖିବାକୁ ପଡ଼େ। ସବୁଠାରୁ ବଡ଼ ଜବ୍ ରହିଲା କୃଷ୍ଣଙ୍କର ମୋର ଶରଣ ଯିବା, କେମିତି ନା ଅନକଣ୍ଡିସନାଲି, ସର୍ତ୍ତବିହୀନ ଭାବରେ, ସେତିକି ଯଦି ନ କରିପାରିଲା ଆମେ କୃଷ୍ଣଙ୍କୁ ପ୍ରାର୍ଥନା ନ କରିପାରିଲେ, ଆବଶ୍ୟକତା ତ କେବେ ପୂରଣ ହେଇପାରେ ନା, ଆବଶ୍ୟକତାଟା କେବେ ପୂରଣ ହବନି କି ଆମେ ଯେଉଁ ଭୌତିକ ସୁଖକୁ ଛାଡ଼ିକି ଆଧ୍ୟାତ୍ମିକ ସୁଖକୁ ଆସିଥିଲେ କି ଏ ଜୀବନରେ କିଛି ଆମକୁ ଗୋଟେ ସୁଖ ହାୟର ଟେଷ୍ଟ ମିଳିବ, ସେଇଟା ବି ମିଳିବନି, ଅପୂରଣୀୟ, ସେଇ ଅପୂରଣୀୟ ରହିବ। ଆମେ ଗୋଟେ ମାନେ ମନୁଷ୍ୟ କ'ଣ କରେ, ମନୁଷ୍ୟ ଯେତେବେଳେ ସର୍ବଧର୍ମାନ ଷ୍ଟେଜ୍କୁ ନ ଯାଇପାରେ, ଗୋଟେ ଭକ୍ତ ଯେତେବେଳେ ସର୍ବଧର୍ମାନ ଷ୍ଟେଜ୍କୁ ନ ଯାଇପାରେ, କାଲି ଯେମିତି ଶୁଣୁଥିଲେ ନା ଆମେ ବୁଦ୍ଧି ସ୍ତର ଭିତରେ ରହିଯାଏ, ସେ ଆଉ ଆତ୍ମା ସ୍ତରକୁ ଯାଇପାରେ ନା। ତୁମେ ସିନା ଆତ୍ମାରେ ରିଚ୍ କଲେ ଆତ୍ମାଟା କ'ଣ କରିବ, ଆତ୍ମା ସ୍ତରକୁ ଚାଲିଗଲେ ଆତ୍ମା ଚାହିଁବ ବର୍ତ୍ତମାନ ମୁଁ ପରମାତ୍ମାଙ୍କ ଶରଣ ଯିବି। ତୁମେ ତ ସବୁବେଳେ ତୁମର ବଡି ଉପରେ ରହୁଛ, ମାଇଣ୍ଡ ଉପରେ ରହୁଛ, ସେନ୍ସେସ ଉପରେ ରହୁଛ, ତୁମ ଚିନ୍ତାରେ ରହୁଛ, ଆଉ କୃଷ୍ଣ ପାଖରେ ପହଞ୍ଚି ପାରୁନାହାନ୍ତି। ଆମର ଭାବନାଟା କୃଷ୍ଣ ପାଖରେ ପହଞ୍ଚିପାରୁ, ଚେତନାଟା କୃଷ୍ଣଙ୍କୁ ଟଚ୍ କରିପାରୁନି। କୃଷ୍ଣଙ୍କୁ ଟଚ୍ କରିପାରୁନି, ଆମ ଯେଉଁ ସୁଖଟା କୃଷ୍ଣ ପାଖରେ ମିଳିବା ଦରକାର, ସେ ସଚ୍ଚିଦାନନ୍ଦମୟ ଯେଉଁ ସୁଖଟା ମିଳିବା ସେଇଟା ମିଳୁନି। ସେଇଟା କେବଳ ମନରେ ଗୋଟେ ଭାବନା ହେଇକି ରହିଗଲା, ମୋତେ ଜୀବନର ସୁଖ। ଭକ୍ତ ଜୀବନ ଭକ୍ତମାନେ ସେ ଚିନ୍ତା କରିକରି ଯଦି ସେ କୃଷ୍ଣଙ୍କର ଶରଣାଗତ ନ ଯାଇପାରିଲେ, ବହୁତ ଦିନ ଗଲା ପରେ ତାଙ୍କୁ ସେଇ ଦୁଃଖଟା ଲାଗିବ, କ'ଣ ମୋତେ ଜୀବନରେ କିଛି ମିଳିଲାନି, ଭକ୍ତି କିଛି। ତେଣୁ ସେ କ'ଣ କରିଛି, ବସିପାରିବନି, ସେ ପୁଣି ମେଟେରିଆଲ ଜିନିଷରେ ଲାଗିଯିବ, ପୁଣି ବହୁତ ଜିନିଷ, କାରଣ ତାକୁ ସୁଖ ଦରକାର। ଏଇଟା ଗୋଟେ ବହୁତ ବଡ଼ ଭକ୍ତି ଜୀବନରେ ବହୁତ ବଡ଼ ଚ୍ୟାଲେଞ୍ଜ। ବୁଦ୍ଧି ଉପରକୁ ଯାଅ, ମନସ୍ତରକୁ ଯାଅ। ଭଗବାନ କାହିଁ ଅର୍ଜୁନଙ୍କୁ କାହିଁ ସେଠି ଇଣ୍ଡିକେଟ୍ କରିଦେଲେ, ଇନ୍ଦ୍ରିୟ ନାଇଁ ଇନ୍ଦ୍ରିୟସ୍ତୁ ପରମ ମନ, ମନସ୍ତୁ ପର ବୁଦ୍ଧି, ଆରମ୍ଭ ଇନ୍ଦ୍ରିୟାଣି ପରମାହୁ ଇନ୍ଦ୍ରିୟଭ୍ୟୁ ପରମ ମନ ମନସ୍ତୁ ପର ବୁଦ୍ଧି ଜ ବୁଦ୍ଧି ପର ତୁଚ୍ଛ। ତୁମେ ନିଜକୁ ସର ବୋଲି କାହିଁ ତୁମେ ଭାବୁଛ, ମୋ ଚିନ୍ତା କରିବା ମୋର ରେସ୍ପନ୍ସିବୁଲ, ମୋର ଏ କାର୍ଯ୍ୟଟା ଅଛି। ଦେଖ ଗୋପୀମାନେ ଏତେ ବଡ଼ ଉନ୍ନତ ସ୍ତର ରହିକି ସେମାନେ ଅବଶ୍ୟ ତାଙ୍କୁ ଆମେ କହିପାରିବାନି, କୃଷ୍ଣ ତାଙ୍କ ଦ୍ୱାରା ଶିଖୁଛନ୍ତି। ଗୋଟେ ସର୍ତ୍ତ କାହିଁକି ରହୁଛି, କୃଷ୍ଣ ପାଖରେ ଗୋଟେ ସର୍ତ୍ତ କ'ଣ, ଭିକାରୀ ହେବା ପଡ଼ିବ, ବସ୍ତ୍ର ଗୋଟେ ବସ୍ତ୍ରକୁ ଛାଡ଼ିବା ପାଇଁ ଲଜ୍ଜା ଗୋଟେ କ'ଣ, ଯେଉଁଟା ଗୋଟେ ଅତି ଘୃଣ୍ୟ ବସ୍ତୁ ତାକୁ କୃଷ୍ଣ କ'ଣ ଦର୍ଶନ କରିବେ। ସମାଜ ଲୋକଙ୍କ ନଗ୍ନ ବସ୍ତୁ, ନଗ୍ନ ଜିନିଷକୁ କେହି ଦେଖନ୍ତି ନା, ନଗ୍ନ ଜିନିଷଟାକୁ ନିଜର ନଗ୍ନ ଜିନିଷଟା ସବୁଠୁ ନିଜକୁ ଖରାପ ଅଧିକା ଖରାପ ଲାଗେ। ମୁଁ କହୁଥିଲି ନା ପୂର୍ବରୁ ଉଦାହରଣ ଦେଇକି, ଏଇଟା ଗୋଟେ ମାୟାର ଗୋଟେ ଆକର୍ଷଣ, ପଡ଼େ ପୁରୁଷଟା ଗୋଟେ ନାରୀର ନଗ୍ନ ରୂପକୁ ଭଲ ଲାଗିବ, ନାରୀର ଗୋଟେ ପୁରୁଷର ନଗ୍ନ ରୂପକୁ ଭଲ ଲାଗିବ, କିନ୍ତୁ ନିଜର ନଗ୍ନ ରୂପକୁ ନିଜେ ଭଲ ଲାଗିବନି। ଏଇଟା ଗୋଟେ ତୁଚ୍ଛ ଜିନିଷ, ଏ ଶରୀରର ସବୁଠୁ ବଡ଼ ଖରାପ ହେଲା ଏଇଟା ହୋଲ୍ସ ଦେଖ କ'ଣ ଅଛି, ନବଦ୍ୱାର ସବୁ ନବ, କିନ୍ତୁ ଦେଖ ପ୍ରତ୍ୟେକ ପ୍ରାଣୀର ଯେଉଁ ଦ୍ୱାର ଗୁଡ଼ିକ ରହିଛି, ଯେଉଁ ନବଦ୍ୱାର ରହିଛି, ସେଗୁଡ଼ା ଡେକୋରେଟେଡ୍ ହେଇକି ରହିଛି, ସୁନ୍ଦର ଭାବରେ କଭର ହେଇକି ରହିଛି। ଦେଖ ପଶୁ ପକ୍ଷୀମାନଙ୍କର ତାଙ୍କର ପୁଚ୍ଛ ରହିଛି, ତାଙ୍କର ଯେତେ ସବୁ ଗୁହ ଅଙ୍ଗ ରହିଛି ପୁଚ୍ଛ ରହିଛି, ସେ କଭର ହେଇକି ରହିଛି, କେତେ ସୁନ୍ଦର ଡେକୋରେଟିଭ ହେଇକି ରହିଛି, ତ ଭଗବାନ ଏମିତି ସଜେଇକି ଛାଡ଼ିଛନ୍ତି। ମଣିଷର କ'ଣ, ମଣିଷର ଏଇଟା ଗୋଟେ କୁ ରୂପ, ବସ୍ତ୍ରଟା ହେଉଛି ଆମ ରୂପ ନା, ଆଉ ବସ୍ତ୍ରଟା ବସ୍ତ୍ରଟା ଆମକୁ ଭଲ ଦେଖାଯାଉଛି, ବସ୍ତ୍ରଟା କାଢ଼ିଦେଲେ ଗୋଟେ ରୂପ, ସବୁଆଡ଼େ ଛିଦ୍ର, ଗୋଟେ ମାନେ ଗୋଟେ କ'ଣ କୁହାଯିବ, ଅତ୍ୟନ୍ତ କୁଚ୍ଛିତ ରୂପ। କୃଷ୍ଣ ଏଇଟାକୁ କାହିଁକି ଦେଖିବେ, କୃଷ୍ଣ ରୂପକୁ ଦେଖିବା ପାଇଁ ଚାହୁଁଛନ୍ତି ତୁମର, ଯେମିତି ଲୋକମାନେ କୁହନ୍ତି ଉଲଗ୍ନ, ଆରେ କୃଷ୍ଣ ଉଲଗ୍ନ ଦେଖିବେ, ଏ ସ୍ୱରଟା, ଏ ସ୍ୱରଟାକୁ ଗୋଟେ କେହି କ'ଣ ସେ ଶ୍ଳୋକ ନାହିଁ, ଯମୁନାଚାର୍ଯ୍ୟଙ୍କ ଶ୍ଳୋକକୁ ଲେଖିଛନ୍ତି, ସତସନ୍ଧି ଜର ଜର ତବ ଏଇ କଳେବର ଅବଶ୍ୟ ପତନ ହୋଇବ, ଅବଶ୍ୟ ପତନ ପତନ ହୋଇବ ଏକ ଦିନେ, ଭକ୍ତିନ ଠାକୁର ଲେଖିଥିଲେ, ଭସ୍ମକୃମି ଭିଷ୍ଟା ହେବେ ସକଲର ଘୃଣ୍ୟ ତେବେ କ'ଣ, ଇଏ ସତସନ୍ଧି ଜର ଜର, କେତେଟା ସନ୍ଧି ଅଛି, ଜଏଣ୍ଟ କେତେଟା ଅଛି ଦେଖିଲୁ, ଦେଖିବା ଦେଖ ନା ସବୁଆଡ଼େ ଜଏଣ୍ଟ ହଜାର ଆଡ଼େ, ଏ ଘରଟା ତ କେବଳ ଦେଖିଲେ ଜଏଣ୍ଟ କେତେ ପିଲର ପଡ଼ିଗଲା, ସେ ତାର ଟଣାଟଣି ହେଇଗଲା, ଇଏ ଗୋଟେ ଏମିତିଆ ଘର, ସତସନ୍ଧି ଜର ଜର ଶହ ଶହ ଖାଲି ସନ୍ଧି ଗୁଡ଼ା ରହିଛି, ଆଉ ସବୁବେଳେ ଦେହରେ ଦୁର୍ଗନ୍ଧ ବାହାରୁଛି, ନାଇଁ ସିନା ଗରମ ହେଉଛି, ତୁମେ ଦେଖ ତୁମ ଦେହର ଦୁର୍ଗନ୍ଧ ବାହାରୁଛି, ଏଇଟା କୃଷ୍ଣ ଦେଖିବେ ଗୋଟେ ରୂପକୁ, ଯେଉଁ ଅଙ୍ଗକୁ ମନୁଷ୍ୟ ଭୋଗ କରୁଛି, ଗୁରୁଦେବ ସେ କୁହନ୍ତି, ସେ ତ ଭାରି ଷ୍ଟ୍ରେଟ୍ ଫର୍ୱାର୍ଡ ଆଉ ଆଚାର୍ଯ୍ୟ ଲୋକ, ଗୁରୁଦେବ ସେ କହନ୍ତି ଗୋଟେ ମୂତ୍ର ହାଣ୍ଡିଟାକୁ ତୁମେ ଭଲ ପାଉଛ, ଏଭଳି ସେ କହେ ମଳମୂତ୍ର ଗୋଟେ ଭାଣ୍ଡକୁ ଭଲ ପାଉଛ ତୁମେ, ଗୋଟେ ଦୁର୍ଗନ୍ଧ ପୁତିମୟ ଜିନିଷକୁ ଗୋଟେ ମଣିଷ ଆକର୍ଷିତ ହେଉଛି, ଏଇଟା କାହାର ମନର, ଅନାଦି କାଳରୁ ଭଗବାନ ଗୋଟେ କାମ ଜିନିଷକୁ ସୃଷ୍ଟି କରିଛନ୍ତି ନା, ସୃଷ୍ଟିକୁ ଚଳାଇବା ପାଇଁ ବ୍ରହ୍ମାଙ୍କର ପୁତ୍ର କହିଲେ ତୁ ଯା ମଣିଷର ମନ ଭିତରେ ରହ, ତୁ ନ ରହିଲେ ବ୍ରହ୍ମାଙ୍କର ପୁତ୍ର ନା କାମଦେବ, ଆଉ କାମଦେବକୁ କାମଦେବ ସୃଷ୍ଟି ହେଲେ ପଚାରିଲେ ମୁଁ କେଉଁଠୁ ରହିବି ଆଜ୍ଞା, ବ୍ରହ୍ମାଙ୍କର ପୁତ୍ର ସେ ନାରଦମାନଙ୍କ ଭଳି ସେ ମାନସ ପୁତ୍ର, ମୁଁ କେଉଁଠୁ ରହିବି, ତୁମେ ରହିବ ପ୍ରତ୍ୟେକ ପ୍ରାଣୀର ମନ ଭିତରେ, ସେ ରହିଛନ୍ତି ସେ ମନ ଭିତରେ ନା, বিপরীত ধর্মীকে দেখলা মানে তা চলে আসবে। তার প্রভাবটা যে ব্রহ্মাঙ্কর পুত্র, তার প্রভাবটা কৃষ্ণ উপরে কেমতি রয়ে, এতিক লোক বুঝিপার। ব্রহ্মাঙ্ক সৃষ্টরে যে জীব তা দেহরে কাম আছে, ব্রহ্মাঙ্ক সৃষ্ট দ্বারা যে জীব নুহ তা দেহরে কেমতি আসব, কেমতি আসবে কোন? সে তো ব্রহ্মাঙ্ক পাখু সৃষ্টি হল, বিষ্ণু কৃষ্ণ এই গোটে দ্বারা সমস্ত কাটি গুড়ে দিয়া হব। যে কৌজন না কৃষ্ণ, কৃষ্ণ বা রাম যা যে যা ভগবান বিষয়ে ভগবান দেহরে কাম অছি কি না, এই গোটে দ্বারা ছাড় দেব, তা গোটে দ্বারা কাটি দেব, থুই দেব। তুমি কৌছ কাম, কাম কি কাম দেব, তাঙ্কর সব স্বর রয়েছে, কোণ রয়েছে। গোটে পড়ুলি সে লিখিছেন শ্লোক, সে পালা পালাওয়ালাটা কোটি বিদেশ গোটে যাই, গোটে কি কোণ পঠাই দিলাম দেখুলে, সে পালাওয়ালাটা গোটে কোথায় কৌলি কোটি গোটে কাম দেব। কাহ কেতর পরীক্ষা করতে, কাহ কেতে পরসেঞ্জ পরীক্ষা করতে, কেত গুণ দরিদ্র তাকে গোটে গোটে পরসেঞ্জ পর মধ্যম কোণ সব ভুলে গেলেন সে শ্লোক, মধ্যম শ্রেণী লোক কেমি পরীক্ষা করতে, বিদ্যার্থী মানুষ তিন গুণ পরীক্ষা করতে, বিদ্যার্থী মানে ব্রহ্মচারী ধনী আধ্যবিত্ত যে ধনী লোক মানুষ তাঙ্কর তাঙ্কু দ্বিগুণা না কোণ পরীক্ষা করতে, দরিদ্র মানুষ গুণে, ধনী লোক এমন দ্বিগুণা, হ্যাঁ আদ্যার্থী মানুষ তিন গুণা, বিদ্যার্থী মানে কি ব্রহ্মচারী। সে খালি কহ মুন্ড কোণ হচ্ছে, মোর এমনি হচ্ছে, সে হচ্ছে মো মনের ভাবনা আসছে, এটা কামদেব করিয়ে বা তুমি। আর সন্ন্যাসী মানুষ চারি গুণা, সন্ন্যাসী মানুষ চারিথর সে মানে চারি গুণ পরীক্ষা করছেন, সে তা কাম সে আছে কাউ ছাড় না যীব মানে সরল রাখিছে মানে এটা, কিন্তু কৃষ্ণঙ্কর এটা না। আমার যে নগ্ন জিনিস দেখা ইচ্ছা হচ্ছে কোণ, আমার ভিতরে কোণ রয়েছে কামনাটা রয়েছে না, সেটা পাই দেখা ইচ্ছা হচ্ছে না। আর তা কৃষ্ণ পাখে যদি কাম থাকে না, সে নগ্ন রূপ দেখে কৃষ্ণ পাখে কাম নাই বলে কেমতি কাটব, এতে কাটিদেব বিষ্ণু, কোণে বিষ্ণু তত্ত্বের কাম নাই, প্রমাণ কোণ? আরে কাম দেব তো কাম সৃষ্টি করছেন না, কাম দেব তাহলে ব্রহ্মাঙ্কর পুত্র, সি কেমতি বিষ্ণু কৃষ্ণ উপরে প্রভাব পকাবে? এত কমন সেন্স সাধারণ লোকের না, কাম তো না যীবন সেটা কাম দৃষ্টি আছে বলে মনে কর। তুমি রাধারাণী কথা, রাধারাণী গোপীঙ্কর তত্ত্ব তাঙ্কর আলোচনা তুমি বহু সাবধান তুমি করো না, কারণ তোমার গোটে নারীর প্রতিমূর্তি দেখলে বি তোমার কোণ চালে আসব, কাম চালে আসব। নারীটা গোটে পুরুষের প্রতিমূর্তি দেখলে বি তার কামনা চালে আসবে, সেই মনে করে দেওয়া হল। মাত্র স্বচ্ছা দোহিত্রা বা না বিবিত্তাসন ভবেত বলগান বলবান ইন্দ্র গ্রাম বিদ্বাংস বি কর্ষতি, বিদ্বাংস বি কর্ষতি। আরে তুমি কো বিদ্বান বাপা, ভাসি পড়ে বিদ্বান লোকের মন উটাণ পড়ে, সে মা হো ভৌণী হো তা পাখে বসিব না, একান্ত স্থানরে সংকীর্ণ কুযায়ে অতি গোটি আসনে বসিব না, বারবার পটাপি নস্পৃশ্যে দাহর বি অপি ভিক্ষু বি। সন্ন্যাসী মানে ব্রহ্মচারী মানে পাদরে বি স্ত্রীর প্রতিমূর্তি যেটা আছে, একাদশ কুন্দর ভগবান কৌছেন স্ত্রীর প্রতিমূর্তি, যে ডলস এই দোকান গুড়া গলে তুমি দেখুন কি সব কোণ আছে স্ট্যাচু গুড়া, ঝিউ গুড়া সব ড্রেস পিঁধে দিয়েছি, সেগুড়া কি তুমি পাদরে ছুঁইবনি, মনে করছো শাস্ত্র কে এত স্ট্রিক্ট করছি, জীবনে এই জিনিসটা অছি। আমার আমার সফরিংটা কত বান্ধব রয়েছে, যে প্রথমে আমি শুনুলে না আমার সফরিংটা কত বান্ধব রয়েছে, আমি যদি পূর্ণ শরণাঙ্গত হয়ে পড়ুনে তাহলে যদি পূর্ণ শরীর মন ইন্দ্রিয় আমি কোণ হলে ভগবান কহিলে না ইন্দ্রিয়াণী পরম আহু ইন্দ্রিয়ভ্যু পরম মন মনস তু পর বুদ্ধি য বুদ্ধি পর তু স, তুমি বুদ্ধি উপরে তুমি হচ্ছে আত্মা, তুমি তো সেই লেভেল কু নাই পারল, তা পূর্বর কি কে রইলে ইন্দ্রিয় রইলে, শরীর কিছু নাই শরীর গোটে কিছু নাই, সরজ কোণ ইন্দ্রিয় সরজ শব্দটা আছে মলমূত্র এগুলা সব সেটা চলাউছি কি মনরে চলাউছে না, ইন্দ্রিয় মানে চলাউছে না, ইন্দ্রিয় ইন্দ্রিয় মানের মাস্টার কি মন, মনর মাস্টার কি বুদ্ধি প্রাকৃত বুদ্ধি। আমি এই স্তর ভিতরে রয়েছে এপরে কাম কামর স্তর রহিলা কামনাটা রহিলা, আর এই স্তর ভিতরে রয়েছে শরণাগতিটা বি আইপার আত্মস্তরের ভগবান কে সর্বধর্মান পরিত্যাজ্য মামেকম শরণম ব্রজ, এই ছোট কাম নাই, সব ধর্ম কু ছাড়া মানে এসব চলে গেল এতে দেহ ধর্মটা তাদের যাব প্রথমে, তুমি সব ধর্ম ছাড় দাও পুরো দেহ ধর্মটা তোমার পাখে রয়ে গেল, এই গোপী মানুষ তোমার দেহ ধর্ম রয়ে গেল, দেহ ধর্ম মু সুখী মু দুঃখী মু ব্রহ্মচারী মু গৃহস্থ মু স্ত্রী মু পুরুষ মোর লজ্জা আছে মোর সম্মান আছে, ইয়ে গোটে খাইলা কাল ক্ষুদা তৃষ্ণা ইয়ে গোটে রহিলা। জন পূর্ণ শরণাগত নহেলে ସେ ଏଇ ଲେବୁଲକୁ ଏଇ ଜିନିଷକୁ ଟଚ୍ କରିପାରିବନି। ସ୍ପିରିଚୁଆଲ ଜିନିଷଟା କ'ଣ, ସେ ଯେ ଜଣଙ୍କର ଆଧ୍ୟାତ୍ମିକ ଅନୁଭୂତି କେତେ ଅଛି, କେତେ ପରସେଣ୍ଟ ଅଛି, ଜଣେ ଖାଲି ପ୍ରବଚନ ଦେଇଦେଲେ କହିଦେଲେ ହେବନି, କହିବାଟା ଗୋଟେ ବଡ଼ ଜିନିଷ ନାହିଁ। ଆଧ୍ୟାତ୍ମିକ ଅନୁଭବଟା କେତେ ଆସେ, ଯାହାର ଯେତିକି ଶରଣାଗତି ଅଛି। ସେଇଟା କେମିତି ତୁମେ ଜାଣିବ ତୁମର ଶରଣାଗତିଟା କେତେ ରହିଛି? ଶରଣାଗତି ମାନେ କ'ଣ? ଶରଣାଗତିରେ ଗୋଟେ ସରଳ ଶବ୍ଦରେ ମୋତେ ବୁଝାଅ, ଶରଣାଗତିଟା କ'ଣ? ଗୋଟେ ଶରଣାଗତିରେ ତୁମେ ଗୋଟେ ସରଳ ଶବ୍ଦରେ ତୁମେ ବୁଝାଅ। ବହୁତ ଡେଫିନେସନ ଶରଣାଗତିରେ ଅଛି। ଏଇ ଟିକେ ଝିଅଟି ସିଏ ତାର ଶରଣାଗତି ଅଛି। କ'ଣ ଶରଣାଗତି? ସିଏ ସବୁବେଳେ ନିର୍ଭର କରୁଛି। ସେ ବାଥରୁମ୍ ଯିବ ତ ମା, ମୁଁ ବାଥରୁମ୍ ଯିବି। ଖାଇବ, ଶୋଇଯିବ ଯେତେବେଳେ ଶୋଇଯାଉଛି, ଚିନ୍ତା ହେବେ ନା। ଚିନ୍ତା ଶୂନ୍ୟ ଭାବରେ ସେ ତାର ଯେତେ ଖେଳୁଛି, ଯାହା କରୁଛି, ମା ଉପରେ ନିର୍ଭର କରି କାମ କରୁଛି। ଏଇଟା ହେଉଛି ଶରଣାଗତି, ସରଳର ଶରଣାଗତିର ସଂଜ୍ଞା। ଜଣେ ଭକ୍ତ ତାର ପରିବାର ଥାଇପାରେ, ସବୁକିଛି ଥାଇପାରେ, ତାର ସେ ସବୁବେଳେ ଭଗବାନଙ୍କ ଉପରେ ସରଳ ଉପରେ ବିଶ୍ୱାସ କରି ତାର ନିଶ୍ଚିନ୍ତ ରହୁଛି। ସେଥିପାଇଁ ସେ ଶବ୍ଦଟା ଲଗେଇଲା ନିଶ୍ଚିନ୍ତ। ଆଉ ତୁମର ଚିନ୍ତା ଅଛି ମାନେ ତୁମେ କ'ଣ ଶରଣାଗତ ଯାଇଛ? ଚିନ୍ତା ଅଛି ମାନେ ତୁମେ କେବେ ଶରଣାଗତ ଯାଇନ? ଚିନ୍ତା କେବଳ କେଉଁ ଚିନ୍ତା ରହିବ? କୃଷ୍ଣଙ୍କର, କୃଷ୍ଣଙ୍କ କେମିତି ରୋଷେଇ ହବ, କେମିତି ଭୋଗ ଲାଗିବ, କେମିତି ଭଗବାନ ରହିବେ, କେମିତି ତାଙ୍କର ମନ୍ଦିର ଚାଲିବ, ଏତିକି ଚିନ୍ତା। ଆଉ ତୁମର ଯଦି ସବୁବେଳେ ପରିବାରର ଚିନ୍ତା ଗୁଡ଼ାକ ରହିଲା, ସେ ସମାନ ତାର ସମାନ ବିଷ ପ୍ରତିକ୍ରିୟା ରହିବ। ଯେମିତି ଗୋଟେ ସ୍ତ୍ରୀ ପୁତ୍ର କନ୍ୟାର ଚିନ୍ତାଟା ତୁମେ ଗୋଟେ ବିଷୟ ହେଇଯିବ, ଭକ୍ତ ହେଲେ ପାରିବି, ଏ ସବୁବେଳେ ତାଙ୍କର ଚିନ୍ତା ଉପରେ ଫୋକସ୍ ଉପରେ ରହିଲ, ଆରେ ମୁଁ ଏଇ ରେସ୍ପନ୍ସିବିଲ ଗୁଡ଼ା ନେବି, ମୋତେ ବଡ଼ ବଡ଼ ବର୍ଡନ୍ ଲାଗୁଛି, ଜଣେ ସୁଖ କେତେବେଳେ ପାଏ? ଏ ନିଶ୍ଚିନ୍ତ ହେଲେ। ସେଥିପାଇଁ ସେ ଲେଖିଲେନି ଭକ୍ତ ଠାକୁରଙ୍କର ଶବ୍ଦ ଅଛି, କେଉଁଟା ରହିଲେ ନିଶ୍ଚିତ ହୋଇ ଆମେ ବାହାର କର ସେ ଶବ୍ଦ ସେବିବ ତୁମାର ଘରେ ଭଲ ମନ୍ଦ ହେଲେ ଦାଏ ନାଇଁ ମୋର। ହଁ, ନିଶ୍ଚିତ ହୋଇ ଆମେ ସେବିବ ତୁମାର ଘରେ ଭଲ ମନ୍ଦ ହେଲେ ନାହିଁ ମୋର ଦାଏ, ସେବିବ ତୁମାଏ, ନିଶ୍ଚିତ ହୋଇ ଆମେ ସେବିବ ତୁମାଏ ଘରେ ଭଲ ମନ୍ଦ ହେଲେ ନାହିଁ ମୋର ଦାଏ। ତା ଆରମ୍ଭ କ'ଣ, ମୁଁ ତା ପଦ ଆଉ ସବୁ ପଦ ବେଶୀ ଦେଇଛୁ ବୋଲି ସେତେ ସେ ଲେଖିଛୁ। ମୁଁ ନିଶ୍ଚିନ୍ତ ହେଇକି ଘରେ ରହିବି, କିଏ କିଏ କହୁଛନ୍ତି ନିଶ୍ଚିନ୍ତ ହେଇକି ଘରେ ରହିବି? ଜଣେ ଗୃହସ୍ଥ ସେପରି ପରିବାର ସ୍ତ୍ରୀ ପୁତ୍ର କନ୍ୟା ମୋର ଅଛନ୍ତି, ମୁଁ ନିଶ୍ଚିତ ଦାରା ପୁତ୍ର ନିଜ ଦେହ କୁଟୁମ୍ବ ପାଲନି, ସେଇ ସେଇଟା କାଢ଼, ଦାରା ପୁତ୍ର ନିଜ ଦେହ କୁଟୁମ୍ବ ପାଲନି, ଆରମ୍ଭଟା ଦାରା, ସେଇଥିରେ ମୋତେ ଲାଗୁଛି ଅଛନ୍ତି। ନିଶ୍ଚିନ୍ତ ହେଇ ଆମେ ସେବିବ ତୁମା ଘରେ ଭଲ ମନ୍ଦ ହେଲେ ନାହିଁ ମୋର ଦା, ଘରେ ଭଲ ମନ୍ଦ ହେଲେ ମୁଁ ଡିଷ୍ଟର୍ବ ହେବିନି। ଏଇଟା ଶରଣାଗତି। ମୋର ପୁଅ ଏମିତି ହେଲା, ମୋ ଝିଅର ଏମିତି ହେଲା, ଭବିଷ୍ୟତରେ ମୋ ଝିଅ କେମିତି ଭାବ, ମୋର ପୁଅ କେମିତି ଭାବ, ମୁଁ କେମିତି ଘରେ ଧରିବି? ଆରେ ତୁମେ ନିଶ୍ଚିନ୍ତ ହେଇପାରୁନ, ଶରଣାଗତ କ'ଣ ହେଲା? ଶରଣାଗତ କୃଷ୍ଣ ଭଜନ କରିବାର ତାହେଲେ ଆମର କ'ଣ ରହିଲା, ଆମର ସିଗ୍ନିଫିକାନ୍ସ କ'ଣ ରହିଲା? ଗୋଟେ କର୍ମୀ ଲୋକ ବି ଏମିତି ଷ୍ଟ୍ରଗଲିଂ କରୁଛି ଜୀବନରେ, କ'ଣ ସେ ଚାହୁଁଛି ମୋ ଲାଇଫ୍ଟାକୁ ମୁଁ ସେଟ୍ଅପ୍ କଲେ ମୁଁ ଟିକେ ନିଶ୍ଚିନ୍ତ? ଲୋକ କୁହନ୍ତିନି ମୋ ଝିଅ ବାହାରଟା ସରିଗଲେ ସେ ଏଇ ଗୋଟେ ୱାର୍ଡ ଲଗାନ୍ତି, କ'ଣ କହନ୍ତି? ଆଜ୍ଞା ପୁଅଟା ଖାଲି ମୋର ଚାକିରି ପାଇଲେ ମୁଁ ଟିକେ ନିଶ୍ଚିନ୍ତରେ ବସିବି, ମୋ ଝିଅଟା ଖାଲି ବାହା ହେଇଗଲେ ମୁଁ ନିଶ୍ଚିନ୍ତ। ଆରେ ନିଶ୍ଚିନ୍ତ କ'ଣ, ସେଇଟା କାହିଁକି ଦରକାର ନିଶ୍ଚିନ୍ତ? ତାହେଲେ ମୋର ଚିନ୍ତା କିଛି ନାହିଁ, ସେଇଟା ଶରଣାଗତ ଜିନିଷଟା, ସେଇଟା ତୁମେ ନିଶ୍ଚିନ୍ତ କେମିତି ହଉ, ନିଶ୍ଚିନ୍ତ କେବେ ହେଇପାରିବି? ଏଇଟା ଶରଣାଗତ ଜିନିଷ, ଶରଣାଗତ ଜଣ ହେଇଗଲେ ଏମିତି ସରଳରେ ନିଶ୍ଚିନ୍ତ ହେଇକି ରହିବ। ଯାହା ଘଟୁଛି କୃଷ୍ଣଙ୍କ ଇଚ୍ଛାରେ, କୃଷ୍ଣ ଇଚ୍ଛା ମୋତେ ଘଟେ ସବୁ ଘଟ ଏ ଘଟଣା, ତାହେ ସୁଖ ଦୁଃଖ ହୟ, ସିଏ ଭଳିଆ ମହାଜନ ଆଉ ଜଗତରେ କିଏ ଆସିବେ ନା? ଏମିତି ଏତେ ସରଳରେ ବୁଝେଇବେ ଭକ୍ତ ତତ୍ତ୍ୱ ଶରଣାଗତି, ଭଗବାନଙ୍କର ପୁରା ସମ୍ପୂର୍ଣ୍ଣ ଗୋସ୍ୱାମୀମାନେ ତାଙ୍କୁ ସେଭେନ୍ଥ ଗୋସ୍ୱାମୀ ବୋଲି ଆମର ପରମ୍ପରା ଆଚାର୍ଯ୍ୟମାନେ କହିଦେଇଗଲେ, ଏତେ ସରଳ ସୂତ୍ର ସେ ସବୁ ଦେଇଦେଇଗଲେ। ସେ କହିଲେ ନା କ'ଣ କହୁଥିଲି କେଉଁ ବୋଧ, ନା 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 ନା, କୃଷ୍ଣ ଇଚ୍ଛା ମୋତେ ସବୁ ଘଟ ଏ ଘଟଣା, ନିଶ୍ଚିନ୍ତ ଜଣେ କେମିତି ରହିବ? ହଁ, ମୁଁ ନିଶ୍ଚିନ୍ତ ରୁହ, ତୁମେ ରୁହ, ତମ ପୁଅକୁ ଜ୍ୱର ହେଇଛି, ତୁମେ ମୁଁ ନିଶ୍ଚିନ୍ତ ରହିବି, ମୋର ଲୋନ ଲକ୍ଷ ଟଙ୍କା ହେଇଯାଇଛି, ମୁଁ ନିଶ୍ଚିନ୍ତ ରହିବି, କେମିତି ନିଶ୍ଚିନ୍ତ ରହିବ? ତୁମେ ଚିନ୍ତା ଗୋଟେ ଲାଗିବ ନା ମୋର ଏମିତି ହେଇଗଲା ବୋଲି? ନାଇଁ, କୃଷ୍ଣ ଇଚ୍ଛା ମୋତେ ସବୁ ଘଟ ଏ ଘଟଣା, ସେ ଲେଖିଥିଲେ ସବୁ ଘଟଣା ଘଟୁଛି କୃଷ୍ଣ ଇଚ୍ଛା ମଧ୍ୟରେ, ତୁମେ କ'ଣ ଚାହୁଁଛ କି ଏଇଟା ହଉ ବୋଲି? ହେଟା ହଉଛି କାହିଁ, ହେଲା ଚିନ୍ତା କରିବୁନୁ? ସେ କହୁଛନ୍ତି ଜଣେ ପ୍ରଶ୍ନ କରିବ, କ'ଣ କୃଷ୍ଣ ଇଚ୍ଛାରେ ସବୁ ହେଉଛି ବୋଲି ଆମେ ଚିନ୍ତା କରିବୁନୁ? କହିଲେ ନାହିଁ, ତାହେ ସୁଖ ଦୁଃଖ ହୟ ଅବିଦ୍ୟା କଳ୍ପନା, ତୁମେ ସୁଖ ଦୁଃଖ ଚିନ୍ତା କରୁଛ, କାହିଁକି ଏମିତି ହେଲା, କାହିଁକି ଏମିତି ହେଲା, ଏଇଟା ହେଉଛି ଅବିଦ୍ୟା, ସବୁ କୃଷ୍ଣଙ୍କ ଇଚ୍ଛା ରହୁଛି। ହଁ, ଯାହା କୃଷ୍ଣ ଇଚ୍ଛା କରେ ତାହା ଜାନ ଭାଲ, ତେଜି ଆପନ ଇଚ୍ଛା ଘୁଞ୍ଚାଅ ଚଞ୍ଚାଳ, କମ୍ ବଡ଼ ବଡ଼ କଥା ସେ ଲେଖିଛନ୍ତି ପୁରା, ଏସବୁ ଶରଣାଗତି କଥା। ଆଇ ତ ଅଟକି ଯାଉଛୁ ଆମେ, ଆଉ শরণাগত চৈতন্য মহাপ্রভু আসলে কোণ শিখায়ে শরণাগতি ভকত নিজে আসিক শিখিল নিজে কান্দিলে নিজে হাত টেকলে আরে নিজে হাত টেকলে যে ভুজ তলে মতে রখ মহাবাহু সে ভিকারী বেড়ে গায়নি হ্যাঁ বাহু তলে মতে রখ মহাবাহু বড়িয়া পত্র সে লিখিছেন কি সে লেখক লিখিছেন তারপরে সু এতে আর তো শুনিবনি সালবে গর্ভাধিকার সে লেখা বাহু তলে মতে রখ না ভুজ তলে মতে রখ বাহু বাহু কি হয়ে গেল ভুজ তলে সে শব্দ আছে ভুজ তলে মতে রখ মহাবাহু যে ভুজ তলে সমস্ত রাখতে সে আজ ভুজ টেকুছেন আমি তাঙ্ক ভুজ তলে জগতের সমস্ত আশ্রয় নিয়ে ভাই লোক কুমার ভাই তো বাহু তলে আশ্রয় নিয়েছি তো পাদ তলে আশ্রয় নিয়েছি সে আজ হাত টেকলি শিখিলাম আমি চিন্তা করি মোর ঘর মোর সংসার মোর বাবুজি হল পরে মো দেহ মো বুড়া হবি মো কি তার কোণ আমি শিখিলে মহাপ্রভু চিন্তা নাই আর চিন্তা কিন্তু হবনি চিন্তাটা আমি দেখো দেহর কষ্ট হলে চিন্তা হব কি কোণ কোণ বাহার করে দেবো কোটি কোণ হব ডর লাগুছি চিন্তা হবনি শিখল নাই সব কৃষ্ণ ইচ্ছা রয়েছে নিজ ইচ্ছাটা ঘুঞ্চাও আগে সবুঠু বড় জীবনের গোটে বড় স্ট্রগলিং কোণ জানিছ ভক্তি জীবনের সবুঠু বড় স্ট্রগলিং মানে কোণ ওড়িয়ার হব যে গোটে সংগ্রাম আমার জীবনের সবুঠু গোটে বড় সংগ্রাম কোণ জানিছ কোণ নিজ ইচ্ছাকে ঘুঞ্চাইবা অর্জুনকর নিজ ইচ্ছাকে সেতুমি সে কলে না পারিবিনি নিজ ইচ্ছাটা তুমি খাইদেব আও নিজ ইচ্ছাটা তোমার গোটে কিছু ইচ্ছা রয়েছে না সব নিজের ইচ্ছা সে তো খাইব তুমি আও লিখিদেলে তে জিয়া আপনা ইচ্ছা ঘুচাও চঞ্চাল চঞ্চাল ঘুঁচাই যাচ্ছ শান্তি রাখা চাহছ ভক্ত নাটক লিখলে কৃষ্ণ ইচ্ছা মতো সব ঘট এ ঘটনা তাহলে সুখ দুঃখ এ অবিদ্যা কল্পনা যাহা কৃষ্ণ ইচ্ছা করে তাহা জান ভালো যেটা কৃষ্ণ ইচ্ছা করছেন সেটা ভালো বলে জানা যা হয়ে গেল কৃষ্ণ ইচ্ছা হল মু কিছু ইচ্ছা করবিনি কলে না তেজি আপনা ইচ্ছা ঘুচাও চঞ্চাল নিজ ইচ্ছাটা ঘুঞ্চাও দেখুন গোপী মানুষ নিজ ইচ্ছা কোণ রয়েছে আমি কৃষ্ণ সি আমি বস্ত্র দিয়ে দিও সে কৌ না তুমি সখাঙ্ক দ্বারা পঠাই দেব না তুমি যদি ন আসবে রাজকুমার হয়েকি এই তোমার চারটা চারি জন কিঙ্কিণী অনেক কি সুদাম অনেক শ্রীদাম অনেক হাতে দিয়ে দিও কিন্তু না সে এত সরল সে লজ্জা কোণ উল্লগ্ন কোণ জাণি না দুই তিন বর্ষের ছুঁ তা কৃষ্ণ ধরিকি আসছেন আও সে দুনিয়াকে বোকা বনাই দেবে বাপা যেতে চতুর হয়েছে তুমি চতুর হয়ে সি যদি কৃষ্ণ চাইবে তুমি সবদিন বোকা বনাই দেবে ছোট ছুঁ ধরিকি আসছেন গোপী মানে বুঝিপারে আরে এমনি ভারি সরল ছুঁ কৃষ্ণ হসিলা বেলু সে হসছেন সে হস কোণ বি জাণি না কান্না হসিলা তো হসিদেবে গোপী মানে কলে ঠিক আছে তুমি যদি বস্ত্র দেওয়া চাহুন গছর বৃক্ষের ওলাইবা চাহুন আমি তো জলু বাহার চাহুন তার গোটে কাম করে সখা মান দ্বারা পঠাই দিও আমি তো সখা মানে জল ভিতর আইলে আমি লজ্জা নেবা দূর ফেঙ্গিলে কিংবা তুমি গছর দূর ফেঙ্গি দিও দেখো সর্ত লাগুছে এই সর্ত খাওছি কাল এ কৃষ্ণ আমি পত্র কন্ডিশন পুরো গোটে কোণ রা নিজ ইচ্ছা তো খাইলা কাল সে সবুলে সে উদাহরণ দিয়ে যায় ফল ফুলটি কেতে সুন্দর হয়েছিল গোটে ফল গোটে ফুল কেতে সুন্দর হয়েছিল বাইগণটা দেখি না পুরা চিকন কলা বাইগণটা হয়েছিল কিন্তু গোটে পোকটে ছোটিয়া পোকটে পশে তা ভিতরে সে খাই সফা করে তুমি কাটিদেলা বেলা তো মন দুঃখ কোণ গলা ফল ফুল দেখুন ফুল ফল তুলে আনব আনলে দেখলা ভিতরে সে তার সার অংশ ছোট কীটটা সে তার সারটা খাইদেছি আমার জীবনর সারটা ভক্তি জীবনর সারটা কি খাইদিয়ে নিজ ইচ্ছা মোর এটা এমনি দরকার মু এমতি হবি কিছু নাই কৃষ্ণ যা তোমার ইচ্ছার চাললি সে লিখিদেলে সে কথা সেই ইচ্ছা কথাটা কম বার সে লিখিছেন আউ গোটে পদ লিখি না তোমার ইচ্ছা আজ ইচ্ছা মিশাইল ভকতি বিনোদ আজ আপনি ভুলিল আজ ভুলি গলি নিজ মনে রখিলে কোণ শরণাগত মু মন রয়েছে মো বাপার আড্রেস মু হচ্ছে এটিকার লোক মু আরে মন কোণ আউ কিছু মন নাই সংসার মনর কোণ আছে মনর কেবল কৃষ্ণ মনরটা কোণ রাখে সংসার মনে রাখলে তো পুরো আউথরে যদি সবু মনর অছি তাহলে পুরো শরীর আউ গোটে কোণ মিলব আউ গোটে শরীর মিলবে জগত বিষয়ে আউ ভুলিয়াকু পড়ব সে লিখলে না ভকতি বিনোদ আজ আপনি ভুলিল নিজকে ভুলিগাল ভুলিগাল না এই যে গোস্বামী মান জীবন চরিত্র তুমি সব দেখুছ কেউটি জন্ম হয়েছিল কোণ করলে সে কেবে লিখিছেন তা ডেট অফ বার্থ তা সে সময় যে ষড় গোস্বামী সময় তাকে বেশ পূজা করুলা বেশ পূজা ফেশ পূজা কলে সে সময় সব খোলবে ସେ ସବୁ କଲେକ୍ସନ୍ କରିବେ, ତାଙ୍କର ତ ସବୁ ଅକିଞ୍ଚନ ନିଷ୍କିଞ୍ଚନ ଶିଷ୍ୟ, ଆଚ୍ଛା ସିଏ ତାଙ୍କର କେଉଁଠି ଲାଇଫ୍ ହିଷ୍ଟ୍ରି ସବୁ ମିଳିଲା? ସେ କିଛି ଲେଖି ନାହାନ୍ତି, ସେ ନିଜେ ସବୁ ଭୁଲି ଯାଇଥିଲେ। ପରବର୍ତ୍ତୀ ଯେତେବେଳେ ଆଚାର୍ଯ୍ୟମାନେ ସବୁ ଆସିଲେ ଖୋଜିଲେ, ଏତେ ତ ଗୋଟେ ମହାତ୍ମାମାନଙ୍କର ଆମେ ଗୋଟେ କିଛି ଟିପ୍ ରଖିବୁ ନା ତାଙ୍କ ଜୀବନଚରିତ। ଆଉ କେତେ ଜଣଙ୍କ ସମିତିରେ ଯେ ଷ୍ଟ୍ରିକ୍ଟଲି କିଛି କହିନାହାନ୍ତି ପ୍ରଥମରୁ, କାରଣ ଯିଏ ଯେଉଁ ଆସିଛନ୍ତି ସେ ତାଙ୍କ ଲାଇଫ୍ ହିଷ୍ଟ୍ରି କାହାକୁ କିଛି କହିବେ, ଭାଇ ମୁଁ ଏମିତି କାମ କରୁଥିଲି, ଏମିତି ଚଳୁଥିଲି, ଏମିତି ମୁଁ ଚାକିରି କରିଥିଲି, ଏତେ ଜନ୍ମ ହେଇଥିଲି, ମୋ ପିତାଙ୍କ ନାମ ଏହା, ମାତାଙ୍କ ଜଣେ ଜଣେ ଥିଲେ, ସେ ପୁରା ତାଙ୍କ ନିଜ ବିଷୟରେ କିଛି କହି ନିଜକୁ ଭୁଲି ଯାଇଥିଲେ। ଯେମିତି ବଳଦେବ ବିଦ୍ୟାଭୂଷଣ ତାଙ୍କ କୌଣସି ଆଡ୍ରେସ୍ ଲେଖିନାହାନ୍ତି, କେବଳ ଭକ୍ତମାନେ ଅନୁମାନ କରି ବୈଷ୍ଣବମାନେ ଧଡ଼ ଧଡ଼ି ଦେଇ ସେ କହୁଛନ୍ତି ରେମୁଣାରେ ଯାଆନ୍ତି, ସେ କିଛି ଲେଖିନାହାନ୍ତି, କାହାକୁ କହିନାହାନ୍ତି ବି, ମୋ ବାପା ନା ଏହା, ମୋ ମା ନା ଏହା, ନାହିଁ। ମୋ ବିଷୟରେ ତୁମେ କ'ଣ ଶୁଣିବ? ମୋ ବିଷୟରେ କି ଶୁଣିବା ଦରକାର? ମୋ ନାମ ନିଅନି, ମୋ ନାଁ ନିଅନି, ମୋ ବାପା ନାଁ ନେବା ଦରକାର ନାହିଁ, ମୁଁ ଜଳପଥ ଯିବ, ମୋ ବିଷୟରେ କି ଜାଣିବା ଦରକାର? କୃଷ୍ଣ ବିଷୟରେ ଜାଣ, ସେମାନେ ଏତେ ନିଷ୍କିଞ୍ଚନ ଥିଲେ। ଲୋକନାଥ ଦାସ ଗୋସ୍ୱାମୀ ସିଷ୍ଟର ମନା କଲେ, ଗୋପାଳ ଭଟ୍ଟ ଗୋସ୍ୱାମୀ ଲୋକନାଥ ଗୋସ୍ୱାମୀ ଦୁଇ ଜଣ ଆସିଲେ ପୁରା ସ୍ୱପ୍ନରେ, କାହାକୁ? କୃଷ୍ଣଦାସ କବିରାଜ ଗୋସ୍ୱାମୀ ପାଖକୁ। ସେ ଚୈତନ୍ୟ ଚରିତ ମତେ ଲେଖିଲେ, ସେ ମନା କଲେ, ଆମ ବିଷୟରେ କିଛି ଲେଖିବନି, ସଂସାର ଅଛି, ସମସ୍ତେ ଜାଣିଲେ ଆମ ବିଷୟରେ କିଛି ଲେଖାଯାଉ। ସେ ଷ୍ଟ୍ରେଟ୍ ସ୍ୱପ୍ନରେ ଆସି କହିଥିଲେ କୃଷ୍ଣଦାସ କବିରାଜ ଗୋସ୍ୱାମୀ, ସାବଧାନ, ସେଥିପାଇଁ ସେ ଲେଖିଛନ୍ତି, ମୋତେ ଗୋସେଇ ନିଷେଧ କରିଛନ୍ତି, କିନ୍ତୁ ମୁଁ ବରଂ ମୋତେ ଅଭିଶାପ ଦିଅନ୍ତୁ, ମୁଁ ତାଙ୍କ ନାଁଟା ଖାଲି ଲେଖି, ସେଥିପାଇଁ ତାଙ୍କ ନାମଟା କେବଳ ଲେଖୁଛି, ତାଙ୍କ ନାମଟା ଲେଖିଲେ ଆଉ କିଛି ନାହିଁ। ଏ ଯେଉଁ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ରାଧାରମଣ ଯେଉଁ ଷ୍ଟୋରୀ ଗୁଡ଼ା କ'ଣ ବୁଝୁଛନ୍ତି, ତୁମେ କେଉଁଠି ପାଉଛ କି ତୁମେ? ସେମାନେ କରିଦେଇଛନ୍ତି, ମୋ ବିଷୟରେ କିଛି ତୁମେ ଲେଖିବନି, ଯିଏ ମାନେ ବିଶ୍ୱର ସବୁଠୁ ଯାହା କୁହାଯାଏ ଅତି ପ୍ରେମମୟ ଠାକୁର ସେ ପାଇଛନ୍ତି, ତାଙ୍କର ସେବା ପ୍ରଭୁପାଦ କହିଛନ୍ତି, ଯଦି ତୁମେ ଶିଖିବା ପାଇଁ ଚାହୁଁଛ ସେବା ରାଧାରମଣ ମନ୍ଦିରର ପୂଜାରୀଙ୍କ ତୁମେ ଶିଖ, ଦେଖ ତାଙ୍କ ମାଳା କେମିତି ଦେଉଛନ୍ତି, ଛୋଟ ଛୋଟ ମାଳା, କେମିତି କେମିତି ଭୋଜନ ଦିଆଯାଉଛି, କେମିତି ତାଙ୍କ ସେବା କରୁଛନ୍ତି, କେତେ କୋମଳ, କେମିତି ତାଙ୍କ ଠାକୁର ରଖିଛନ୍ତି। ସେ ମନା କରୁଥିଲେ, ନାହିଁ ମୋ ବିଷୟରେ କିଛି ତୁମେ ଲେଖିବନି, ଲୋକନାଥ ଗୋସ୍ୱାମୀ ମନା କରୁଥିଲେ। ବିରକ୍ତାନନ୍ଦ ଯେଉଁମାନେ ସେମାନେ ଚାହାନ୍ତିନି ତାଙ୍କ ବିଷୟରେ, ଏଇଟା ଗୋଟେ ପରମ୍ପରା ନୁହେଁ ଯେ ସବୁବେଳେ ଗୁରୁଙ୍କୁ ଗ୍ଲୋରିଫାଏ କରିବା, ଯଦିଓ ଶିଷ୍ୟର କାର୍ଯ୍ୟ ହେଲା ଗୁରୁଙ୍କର ଗ୍ଲୋରିଫାଏ କରିବା, କିନ୍ତୁ ସେ ଗୁରୁଙ୍କର ମନୋଭାବ ବୁଝିବା ଦରକାର। ଯଦି ସେ ଚାହୁଁଛନ୍ତି ନାହିଁ ତାଙ୍କ ବିଷୟରେ କି ଜାଣିବା ଦରକାର ନାହିଁ, ଯାହା କହିବ ତାଙ୍କ ଗୁରୁଙ୍କ ବିଷୟରେ କୁହ, ଠିକ୍ ସେଟାକୁ ତୁମେ ଫଲୋ କରିବାକୁ ପଡ଼ିବ। କାହିଁକି ସେମାନେ ଆଚାର୍ଯ୍ୟମାନେ ଏମିତି କରୁଥିଲେ ଏଇ ପଏଣ୍ଟରେ, ଯେଉଁ ଶରଣାଗତି କଥାଟା ପଡ଼ିଛି ନା, ସେ ନିଜକୁ ଭୁଲି ଯାଇଥିଲେ। ଭକ୍ତି ଯୋଗୁଁ କ'ଣ ନିଜକୁ ଭୁଲିବାକୁ ପଡ଼େ, ଭୁଲିବ କେମିତି? ସେ କହିଲେ ଭୁଲିବାକୁ ହେଲେ ଗୋଟେ କାମ କରିବାକୁ ପଡ଼ିବ, ତୁମ ଇଚ୍ଛାଟା ଯେତେବେଳେ କୃଷ୍ଣଙ୍କ ଇଚ୍ଛା ସାଙ୍ଗରେ ମିଶିବ, ନ ମିଶିଲେ ତ ତୁମେ ଭୁଲି ପାରିବନି। ଆଉ ତୁମ ଇଚ୍ଛାଟା କୃଷ୍ଣଙ୍କ ଇଚ୍ଛା ସାଙ୍ଗରେ ମିଶିବ, ତାହେଲେ ଆଚ୍ଛା ମୋ ଇଚ୍ଛାଟା କୃଷ୍ଣ ଇଚ୍ଛା ସାଙ୍ଗରେ ମିଶିବ, ମୁଁ କେମିତି ଜାଣିବି? ବଧଜୀବ କ'ଣ କରିବ, ନିଜ ଇଚ୍ଛା କରିବ, ସେଟା କହିବାଟା କୃଷ୍ଣ ଇଚ୍ଛା, ଯାହା ହଉ କଲେ ଆଉ, ପ୍ରଭୁ ଯାହା ହଉ କଲେ ଆଉ, ମୋତେ ପ୍ରଭୁ କୃଷ୍ଣଙ୍କର ଇଚ୍ଛା ଆଉ। ସେ ଗୋଟେ ପିଲା ଥାଏ, ସେ ସେମିତି ଆମର ଯେଉଁ ବିଶେଷ କରି ବ୍ରହ୍ମଚାରୀମାନଙ୍କର ଜୀବନରେ ଏଇଟା ହୁଏ, ସେତେବେଳେ ଘରୁ ଆସିବେ କ'ଣ କହିବେ, ଏ କୃଷ୍ଣଙ୍କ ଇଚ୍ଛାରେ ଯାହା ମୁଁ ପଳେଇ ଆସିଲି ଘର ଛାଡ଼ି, ପୁଣି ଯେତେବେଳେ ବିବାହ ପାଇଁ ଇଚ୍ଛା ହବ, କୃଷ୍ଣଙ୍କର ଇଚ୍ଛା ମୁଁ ଆଉ, ଏଇଟା କୃଷ୍ଣଙ୍କ ଇଚ୍ଛା ବ୍ୟବସ୍ଥା ଆଉ, କିରେ କ'ଣ ଖାଲି କୃଷ୍ଣ ତୋ ଇଚ୍ଛା ହିସାବରେ ଚାଲିଛନ୍ତି, ତୋ ତ କାଳ ବାବା ଜି କରିଦେଉଛନ୍ତି, ପୁଣି କହୁଛନ୍ତି ଭାଇ ପଡ଼, ଆଉ ସଂସାର ଲୋକ ବି ସେ ସଂସାର ଲୋକ କ'ଣ କରିବ, ମାନେ ଏଇଟା ସମାଲୋଚନା ସତ୍ୟ, ମୁଁ ସତ ଖୋଲ କଥା କହିଦେ, ଲୋକ ହବନି ମହାରେ ସମାଲୋଚନା, ଆରେ ଏଇଟା ସତ୍ୟ, ତୁମେ ଏଇଟା କହିପାରୁନ, ମୁଁ ଖୋଲି କହିଦେଉଛି, ତୁମେ ତ ଖରାପ ଭାବ, ସମୟ ସେ ବୁଝିପାରିବ, ତୁମେ ସେଇଟା କରୁଛ, ତୁମ ଇଚ୍ଛାଟା ସବୁ କୃଷ୍ଣ ଇଚ୍ଛା ସାଙ୍ଗରେ ଲଗାଉଛ, ଚାକିରି ବାକିରି ମିଳିଲା, ପଇସା ମିଳିଗଲା, ଆଉ କୃଷ୍ଣଙ୍କ ଇଚ୍ଛାରେ ମୋତେ ଗୋଟେ ଭଲ ମିଳିଗଲା, କିନ୍ତୁ କୃଷ୍ଣ ତ ଇଚ୍ଛା କରିକି ଅନାହାନ୍ତି କାଳରୁ ଭୁଲୁଛୁ, ତା ତିଲକ ଲଗେଇଲୁ, କୃଷ୍ଣ ତ ଇଚ୍ଛା କରି ବିଷୟଟା ଦେବେ, ଆଉ ଜିଗ୍ରସ୍ତ ଜୀବନ ସେ ପାଇଗଲେ, ଯାହ କୃଷ୍ଣଙ୍କ ଇଚ୍ଛାରେ କିଛି ପଇସା ମିଳିଗଲା, ଆରେ କୃଷ୍ଣଙ୍କର ଇଚ୍ଛା ନୁହେଁ, କୃଷ୍ଣଙ୍କର କେବଳ ଇଚ୍ଛା ତୁମେ କିନ୍ତୁ ଭକ୍ତି କର, ତାଙ୍କ ଭଜନ, ସେ ଲକ୍ଷ୍ମୀକାନ୍ତ ନା, ତୁମେ ତାଙ୍କୁ ଭଜନ କଲେ ତୁମର ଅଭାବ ରହିବ, କୃଷ୍ଣଙ୍କର କେବଳ ଗୋଟିଏ ଇଚ୍ଛା, ଏ ଜୀବ ମନ୍ମନା ହବ ମଧୁଭକ୍ତ, ଏଇଟା କୃଷ୍ଣଙ୍କର ଇଚ୍ଛା, ଲାଷ୍ଟ କୃଷ୍ଣ ଇଚ୍ଛା କହିଲେ, ଅର୍ଜୁନ କହିଲେ ନା, ସର୍ବଗୃହତମ ମୟମ ଶୃଣମେ ପରମମ୍ ବଚ, କୃଷ୍ଣ ସାଟିସ୍ଫାଏଡ୍ ହେଲେନି, ଏତେ ଏତେ ପ୍ରବଚନ ଦେଲା ପରେ ଲାଷ୍ଟ ଜିନିଷ ଗୋଟେ କହୁଛନ୍ତି, ଦୁଇଟା ଶବ୍ଦ ଲଗେଇଲେ ସେଠି, କ'ଣ କହିଲେ, ସର୍ବଂ ଗୃହତମମ୍, ସର୍ବଗୃହତମମ୍, ମୁଁ ଯାହା କହିଲି ସବୁର ଗୃହତମ ଏଇଟା, କିନ୍ତୁ କେମିତି ଗୃହତମ, ପରମମ୍ ବଚ, ପରମ ବଚନ ମୁଁ କହୁଛି, କାହିଁକି ମୋତେ କହୁଛ, ଅର୍ଜୁନ ପ୍ରଶ୍ନ କରିବେ, ସଖସି, ତୁମେ ମୋର ସଖା ନା, କ'ଣ କହିଲେ ଆରମ୍ଭ ଶ୍ଳୋକଟା, ସର୍ବଗୁହ୍ୟତମମ ଭୟମ ଶୃଣମେ ପରମମ ବଚ, ତାପରେ କ'ଣ ସଖୋସିମେ ପ୍ରିୟସିମେ ଅଛି ନା ସେ ଶ୍ଳୋକ ନୁହେଁ କି ସେଇଟା? ହଁ ହଁ, ନା ନା ନା, ଦେଖ ସେ ଶ୍ଳୋକ ଦେଖ, ସର୍ବଗୁହ୍ୟତମ ତୁମେ ଏଇଟା ମନେ ରଖୁନ କେମିତି, ସର୍ବଗୁହ୍ୟତମ ଭୟମ ଶୃଣମେ ପରମମ ବଚ, ତା ଆରମ୍ଭ କେଉଁଠୁ କହିଲେ ମୁଁ କହିଦେବି, ପରମ ବଚ ବୋଲି କହିଲେ, ସର୍ବଗୁହ୍ୟତମ ବୋଲି କହିଲେ କ'ଣ? କୃଷ୍ଣଙ୍କର ଇଚ୍ଛା କେବଳ ଜୀବ ପାଇଁ ଚାରିଟା, ପ୍ରଭୁବାଦ ସେ କଥା କହୁଛନ୍ତି କୃଷ୍ଣଙ୍କର ଅଠର ଅଠର ଅଧ୍ୟାୟ ସର୍ବଧର୍ମ ପରିତ୍ୟଜ୍ୟର ପାଖରେ, କୃଷ୍ଣଙ୍କର କେବଳ ଏଇ ଚାରିଟା ଇଚ୍ଛା, ମନ ମନ ହବ ମଧୁଭକ୍ତ ମଚାଜୀ ମାଙ୍ଗ ନମସ୍କାର ଦୃଢ଼ ମିତି ତତ୍ୱବକ୍ଷାମିତେ ହିତମ୍। ଦେଖ ତୁମ ହିତ ପାଇଁ ମୁଁ କହୁଛି, ତୁମର ଦୃଢ଼ତା ପାଇଁ ମୁଁ କହୁଛି, ତୁମେ ସବୁବେଳେ ଗୋଟେ ଡିସିସନ ଗୋଟେ ଚେଞ୍ଜ କରୁଛ, ଗୋଟେ ଗୋଟେ ପିନ୍ ପଏଣ୍ଟ ଯାହା କହୁଛ, ଗୋଟେ ଷ୍ଟ୍ରେଟ ଗୋଟେ ଲାଇନ୍କୁ ତୁମେ ଆସିପାରୁନ, ତୁମ ଡିସିସନ ନେଇପାରୁନ। ତାପରେ ଚାରିଟା ଜିନିଷ କହିଲେ, କୃଷ୍ଣଙ୍କର ଇଚ୍ଛା ହେଉଛି ଚାରିଟା ଜିନିଷ, ଗୋପୀଙ୍କର ସ୍ୱତନ୍ତ୍ର ଇଚ୍ଛା ରହିଯାଉଛି ନା ଆଉ କ'ଣ, କୃଷ୍ଣ ଡାକୁଛନ୍ତି ତୁମେ ଆସ, ସର୍ତ୍ତ ତମେ ବସ୍ତ୍ର ପକେଇ ଦେଉନା, ଲଜ୍ଜା ହେଉଛି ଆମର ଧର୍ମ, ଆମେ ରାଜାଙ୍କୁ କହିଦେବୁ, ନନ୍ଦ ରାଜାଙ୍କୁ କହିଦେବୁ, ଇଏ କ'ଣ ତାଙ୍କ ଦ୍ୱାରା ଆମକୁ ଶିଖଉଛନ୍ତି? ନାଇଁ ନାଇଁ ନାଇଁ, ସର୍ତ୍ତ କିଛି ରହିବନି, ଭୁଲ ନିଜକୁ। ଆଉ ମୁଁ ଜଣେ ପ୍ରଶ୍ନ କରେ, ନିଜକୁ କେମିତି ଭୁଲି, ମୋ ଦେହଟା ଅଛି ନା, ମୋ ଚିନ୍ତା ଗୋଟେ ଆସିଯାଉଛି ନା, ଭୁଲିବୁ କେମିତି? ହଁ ଏଇଟା ସତ୍ୟ, ଜଣେ ଯେଉଁ ଭୁଲିଯାଏ ଯେମିତି ନିଶା ଖାଇବା ଲୋକଟା, ସେ କ'ଣ କହୁଛି ନିଜ ଦେହଟାକୁ ଭୁଲେ, କେମିତି ଭୁଲିଯାଉଛି? ନା 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 ନା, ନିଶା ଖାଇବା ଲୋକଟା ଦେହଟାକୁ ଭୁଲୁଛି, ସେ କ'ଣ ମନ ଦ୍ୱାରା ଦେହକୁ ଭୁଲୁଛି ନା ନିଶା ତାକୁ ଭୁଲେଇ ଦେଉଛି? ନିଶାଟା ଭୁଲଉଛି ନା ନା, ସେ ଜାଣି ଶୁଣିକି ନିଶାର ଶକ୍ତିରେ ସେ ଭୁଲୁଛି। ଆଉ ଏଇଟା ଭାଇ ହରିନାମ ହରି ଭକ୍ସେବାଟା ଗୋଟେ କ'ଣ, ଏଇଟା ଗୋଟେ ନିଶା, ଏଇଟା ଗୋଟେ ନିଶା ଭଳିଆ। ତୁମେ ଏଥିରେ ଗୋଟେ ଆଡିକ୍ସନ ପ୍ରପେନ୍ସିଟି ଇଂଲିଶରେ କୁହାଯାଏ, କ'ଣ କୁହାଯିବ ଓଡ଼ିଆରେ, ମାନେ ନା ନା ଅଭ୍ୟାସ ନୁହେଁ, କ'ଣ କୁହାଯିବ ଆଡିକ୍ସନ ମାନେ କ'ଣ, ଯେଉଁଟା ଯେଉଁ ନିଶାସକ୍ତ କହୁଛି ନେଇ, ଯେଉଁ ନିଶା ଆସକ୍ତ, ଆସକ୍ତ ନିଶାସକ୍ତ ଶବ୍ଦ ନେଲା, ନିଶାସକ୍ତ ଲୋକଟା ଆଡିକ୍ସନ ତୁମର ଆସିଗଲା, ସବୁବେଳେ ଗୋଟେ ଆସକ୍ତ ଭାବନା ଚାଲିଲା, ତା ବିନା ଆଡିକ୍ସନର ଅତି କଞ୍ଚା ଓଡ଼ିଆ ହେଲା, ତା ବିନା ତୁମେ ରହିପାରିବ ନା, କାନ୍ଦୁଥିବ ବହୁତ କଷ୍ଟ ହଉଥିବ, କିନ୍ତୁ ତା ବିନା ତୁମେ ରହିପାରିବ, ଏଇଟା ଆଡିକ୍ସନ ପ୍ରପେନ୍ସିଟି ଯାହା କୁହାଯାଏ। ଭକ୍ତିରେ ତୁମର ଏଇ ଭାବନାଟା ଆସିବା ଦରକାର, ପୂର୍ବରୁ ଯେଉଁମାନେ ସବୁ ଭଗବାନଙ୍କୁ ପାଇଛନ୍ତି ସେମାନେ ଏଇଭଳି ଥିଲେ, ତାଙ୍କର ଗୋଟେ ଆଡିକ୍ସନ ହେଇଯାଇଥିଲା, ଭଗବାନ ମନ୍ଦିରକୁ ଯିବି ଦର୍ଶନ କରିବି, ଯିବି କୀର୍ତ୍ତନ କରିବି, ଭାଗବତ ପଢ଼ିବି, ଏଇ ଭାବନା ତୁମ ଦ୍ୱାରା ଆସିବ, ଏଇଥିପାଇଁ ଆମେ ସାଧୁସଙ୍ଗ ଆକ୍ଚୁଆଲି କରୁଛେ। ସାଧୁସଙ୍ଗ କରିବାର କେତେ କାରଣ ରହିଛି, କିନ୍ତୁ ମୁଖ୍ୟ କାରଣ ହେଲା ଏ ଯେଉଁ ନିଜ ଇଚ୍ଛାଟାକୁ ନ ଭୁଲିଲା, ମାନେ ତୁମର ଇଚ୍ଛା ତଲେ ରହୁଛି, ତୁମ ମନଟା କାର୍ଯ୍ୟ କରୁଛି, ତୁମକୁ ଦୁଃଖ ଦେଉଛି, ଏଇଟା କୃଷ୍ଣଙ୍କ ସାଙ୍ଗରେ ମିଶିଯିବା ଦରକାର, ଏଇଟା ବୁଦ୍ଧି ସ୍ତରର କଥା, ଇଚ୍ଛାଟାକୁ ଯେଉଁ ମିଶେଇବା କୃଷ୍ଣଙ୍କ ସାଙ୍ଗରେ, କେମିତି ମିଶିବା ହିସାବରେ, ନିଜକୁ ତ ଭୁଲିଲେ ହବ, ଭୁଲିବା କେମିତି, ଯେମିତି ନିଶାରେ ଗୋଟେ ଲୋକ ନିଜକୁ ଭୁଲି ଯାଉଛି, ମୁଁ ନିଜେ ଦେଖିଛି, ମୁଁ ନିଜେ ମୋ ଆଖି ଆଖିରେ ଦେଖିଛି, ସେ ସେ ହେଉଛି ଏ କ୍ଲାସ ଅଫିସର, ସେତେବେଳେକାର ଦରମା ତାର 50,000, ତାକୁ କଟକରୁ ସେ ଆସିବ, ସଏଲ କନଜରଭେସନ ଡିପାର୍ଟମେଣ୍ଟରେ ସେ ଥାଏ ହେଡ୍ ପୁରା ଟୋଟାଲ ଓଡ଼ିଶାର, ସେ ନିଶା ଖାଇବ, ନିଶା ଖାଇବ ମାନେ ପାଗଳ, ତା ପାଇଁ କାର ସେତେବେଳେକାର, ସେତେବେଳେକାର ଆମ ଆପସାଇଡ଼ର ଯେଉଁ କାର ଥାଏ, ସେ ଆସିବ ହରିପଦା, ଏ କ୍ଲାସ ଅଫିସର, ସେ ନିଶା ଖାଇଦେଲା ପରେ ସେ ରିକ୍ସାବାଲା ସାଙ୍ଗରେ ତାର ଖାଇଯାଏ ବିଡ଼ି ମାଗିବ, ଭାଇ ଦେଲୁ ଗୋଟେ ବିଡ଼ି, କାହିଁକି ସେ ଆସକ୍ତ ହେଇଯାଇଛି ନା, ତା ପୋଜିସନ୍ ଦେଖୁଛି ସେ ପୋଜିସନ୍ ଆସକ୍ତ ହେଇଗଲା, ସେଇଭଳି ଏ ଭକ୍ତିଟା ସେଇଭଳି ଗୋଟେ, ଆମର ଆସକ୍ତି ବଢ଼ିବାର ଅଛି, ଆସକ୍ତି ବଢ଼ିଲେ ନିଜକୁ ଭୁଲିଯିବ, ସାଧୁଙ୍କର ଆସକ୍ତି ପ୍ରଥମେ, ସାଧୁଙ୍କ ପ୍ରତି ଆସକ୍ତି ବଢ଼ିଗଲେ, ଗୁରୁ ବୈଷ୍ଣବ ପ୍ରତି ଆସକ୍ତି ବଢ଼ିଗଲେ, ସେ ତୁମକୁ ଲଗେଇଦେବେ, ଏ ନିଶା ଘରେ ଯେମିତି, ସେ ନିଶାଡ଼ି ସାଙ୍ଗରେ ମିଶିଲେ ନିଶା ଘରେ ହେଇଯିବ ନା, ଆଉ ନିଶାଡ଼ି ମୁଖ୍ୟ ନା, ଆଉ ତୁମକୁ ନିଶାରେ ଲଗେଇଦେବେ, ଆଉ ତୁମକୁ ଏମିତି ଘଣାରେ ପୁରେଇ ଦେବେ, ତ ବସିଲା ନିଶା ଶିଖିବା, ଆଉ ଭକ୍ତି ଯୋଗଟା ସେଇଆ, ଏଇଟା ନିଶା ସାଧୁଗୁରୁ ଜାଣିଛନ୍ତି, ସେ ତୁମକୁ ଏମିତି ଖଞ୍ଜାରେ ପକେଇ ଦେବେ, ତୁମେ ତ ଘୁରି 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 ତୁମେ ସେ ଟ୍ରାକ୍, ତ ମନ ତ କୁଆଡ଼େ ବାହାରୁ ଯାଇପାରିବୁନି, ଆଉ ତୁମେ ଦିନେ ଆସିଯିବ, ତୁମେ ଗୋଟେ ନିଶାଡ଼ ହେଇଗଲା, ଆଉ ଭଗବାନଙ୍କ ସେବା ବିନା, ଭଗବାନଙ୍କ ଚିନ୍ତନ ବିନା, ଭଗବାନଙ୍କ କାର୍ଯ୍ୟ ଛଡ଼ା ଆଉ ତୁମକୁ କିଛି ଭଲ ଲାଗିବନି, ତାପରେ ତୁମେ ଭୁଲିପାରିବ, ନିଜକୁ ଭୁଲିବାକୁ ପଡ଼େ ଭକ୍ତିରେ, ଆଉ ଭୁଲିଗଲେ ତୁମେ ଆଉ ଆଉ ସର୍ତ୍ତ କ'ଣ ରହିବ, ତୁମେ ନିଃସର୍ତ୍ତରେ ସବୁ ଜିନିଷଟାକୁ ମାନିବ, ଭୁଲିବାକୁ ପଡ଼ିବ ନିଜକୁ। ଯେଭଳି ଆମେ ନିଜକୁ ସ୍ମରଣ ରଖିଛେ ଶରଣାଗତି ହେଇପାରୁନି। ନିର୍ଭରଶୀଳତା ଆସୁନି କୃଷ୍ଣଙ୍କ ଉପରେ, ସର୍ତ୍ତ ରହୁଛି, ବିଭିନ୍ନ ପ୍ରକାର ଭାବନା ସବୁ ମନ ଭିତରେ ଆସିକି ପହଞ୍ଚି ଭୁଲିଯିବାକୁ ପଡ଼ିବ। ଯେଉଁମାନେ ଆଜି କୃଷ୍ଣଙ୍କୁ ପାଇଛନ୍ତି ସବୁ କୃଷ୍ଣ ଭୁଲି ଯାଇଛନ୍ତି। ରାଜା ଧ୍ରୁବ ମହାରାଜ ଯଦି ରାଜା ପୁଅ ବୋଲି ନିଜକୁ ଚିନ୍ତା କରିଥାନ୍ତେ ସେ ବନ ଭିତରେ କେବେ ତପସ୍ୟା କରିପାରିନଥାନ୍ତେ। ମୁଁ ରାଜା ପୁଅ କାହିଁକି ଏତେ କଷ୍ଟ କରି, ନାଇଁ ନାଇଁ, ସମସ୍ତେ ନିଜକୁ ଭୁଲିଛନ୍ତି। ଏଇଟା ପ୍ରଭୁଙ୍କୁ ପାଇବାର ଇଏ ହେଉଛି ତାଙ୍କ ତପସ୍ୟାରେ ସମାଧି ଅବସ୍ଥାରେ ଦେଖିବ, ଏଇଟା ସମାଧି ଅବସ୍ଥା। ଆକ୍ଚୁଆଲି ଯଦି ଯୋଗ ପ୍ରସେସ ଦେଖା ଦିଆ ଯିବ ନିଜକୁ ଭୁଲି, ଏଇଟା ଗୋଟେ ସମାଧି ଅବସ୍ଥା। ଖାଇବା ପିଇବା ଦେହ ଚିନ୍ତା ମୃତ୍ୟୁ ଆସିକି ପହଞ୍ଚିବନି, ତୁମ ଚିନ୍ତା ଆଣିଥିବ ସମାଧି ଅବସ୍ଥା। ଧ୍ରୁବର ଜାଣିପାରେ ନ କିଞ୍ଚିତ ପର, ମୁଁ ଧ୍ରୁବ ଉତ୍ତାନପାଦର ପୁତ୍ର, ମୁଁ କେଉଁଠି ଅଛି, ମଧୁବନରେ ତପ କରୁଛି, ଛଅ ମାସ ମୋର ବ୍ୟତୀତ ହେଇଗଲାଣି, ସେ ଆଉ କିଛି କିଛି ଚିନ୍ତା ନାହିଁ, ସମାଧି ଅବସ୍ଥାକୁ ଚାଲିଗଲା। ସମାଧି କ'ଣ, ଭକ୍ତି ଯୁଗର ସମାଧି କ'ଣ, 24 ଆୱାର ସେ ପ୍ରଭୁବାଦ କୁହନ୍ତୁ କୃଷ୍ଣ କନସିୟସନେସ୍, କୃଷ୍ଣ ପାଇଁ କାର୍ଯ୍ୟ କରିବା, କୃଷ୍ଣଙ୍କୁ ଦର୍ଶନ କରିବା, କୃଷ୍ଣଙ୍କ ସେବା କରିବା, କୃଷ୍ଣ ଚିନ୍ତା, ମନ ଭିତରେ କିଛି ପଶିବନି, ଏଇଟା ପୂର୍ଣ୍ଣ କୃଷ୍ଣ ଚେତନଶୀଳ ତୁମେ ହେଇଗଲା। ଆଉ ସେତିକି ତମେ ପହଞ୍ଚି ନ ପାରୁଥିଲେ ନିଜ ଇଚ୍ଛା ସହିତ, ଆମେ ଇଚ୍ଛା କୃଷ୍ଣଙ୍କ ଇଚ୍ଛା ସହିତ ଆମେ ନ ମିଳିପାରିଲେ ଜଞ୍ଜାଳରେ, କେବଳ ଇଏ ଆମର କ'ଣ ହେଉଛି ଖାଲି ଏ ଜଞ୍ଜାଳଟା କାଟୁ କାଟୁ ସମୟ ଚାଲିଗଲା। ସେ ଗୋଟେ କେଉଁଠୁ ଛୁଆଟି ବେଳେ ମୁଁ ଶୁଣିଥିଲି, ମ ଗାଁ ଏଇ ଯେଉଁ ମାଛ ଧରନ୍ତି ସବୁ, ଦଳ ଛଡ଼ ଛଡ଼ଉ ଚାଲିଗଲା ଆଟା, ଆଉ ମାଛ ଧରିବୁ କେତେବେଳେ, ଦଳ ଜାଣିଛ ନା ନାହିଁ, ସେ କ'ଣ ଗୋଟେ କି ଦଳ ଥାଏ ସବୁ ବଡ଼ ବଡ଼, ସେଇଟା କ'ଣ ଘୋଡ଼ା ଭଳିଆ କାନ ଭଳିଆ ତାର ହେଇଥାଏ, ତାକୁ ହଁ ବିଲାତି ଦଳ, ଆଉ ଗୋଟେ ଦଳ ଏମିତି ଠିଆ ହେଇଥିବ, ହଁ ଏମିତି ବଡ଼ ବଡ଼ ତା ପତ୍ର ଏମିତି ଠିଆ ହେଇଥିବ ଗ୍ରୀନ ପତ୍ର, ତାକୁ ସବୁ କାଢ଼ିବାକୁ ପଡ଼ିବ ପାଣିରୁ ଟାଣିକି, ଆଉ ଗୋଟେ ଥାଏ ଯେଉଁ ବିଲାତି ଦଳ ଛୋଟ ଛୋଟ ଗୁଡ଼ା, ସେଇଟା ତ ଜାଲ ମାରିଦେଲେ ଭାରି ପଡ଼ିବ, ସିଏ ତାକୁ ବାପା ସିଏ ଯେଉଁ ଆର ବଡ଼ ଦଳ ସିଏ ତୁମ ମୁଣ୍ଡ ଖରାପ କରିଦେବ, ତା ଚେର ପାଣି ଭିତରେ ତା ଚେର ଥିବ, ତାକୁ ଟାଣି ସବୁ ବାହାର କରିବ, ଏ ଦଳ ଛଡ଼ଉ ଛଡ଼ଉ ଟାଇମ୍ ଚାଲିଗଲା, ମାଛ କେତେବେଳେ ଧରିବୁ ବାପା, ଆମର ସେ ଅବସ୍ଥା, ଏ ଖାଲି ଦଳ ଛଡ଼ଉ ଛଡ଼ଉ ଟାଇମ୍ ପଳଉଛି। ଏ ଶରଣାଙ୍ଗତି ସ୍ଥିତି ଗୋଟେ ଛାଡ଼ିବା, ନିଜକୁ ଭୁଲିବା, ମୁଁ କୃଷ୍ଣଙ୍କର ମୁଁ କେମିତି ନିଜ ଚିନ୍ତାଟା ଗୋଟେ ଛାଡ଼ିବି, କ'ଣ ଏତେ ଗୋଟେ ଚିନ୍ତା କରିବି, ମୋ କୃଷ୍ଣ ଏ ଦଳ ଛଡ଼ଉ ଛଡ଼ଉ ଟାଇମ୍ ଚାଲିଗଲା, ଆଉ ମାଛ କ'ଣ ଧରିବା, ପ୍ରେମଟା କ'ଣ ପାଏ, ଏ ଜଞ୍ଜାଳ ସେ ଜଞ୍ଜାଳ, ଏଠି ଚିନ୍ତା ସେ ଚିନ୍ତା, ଏ କାମ ଭାଇ, ଏସବୁ କିଛି ନାହିଁ। ଆମର ଜୀବନ ବହୁତ ମୂଲ୍ୟବାନ, ଜଣେ ଶୁଦ୍ଧ ଭକ୍ତି ପ୍ରାପ୍ତିର ଯେଉଁମାନେ ଇଚ୍ଛା କରୁଛନ୍ତି ତାଙ୍କର ଜୀବନ ଦେବତାଠୁ ଦୁର୍ଲଭ, ସରି ଦେବତାମାନେ ବି ଏଇଟା ଆଶା କରିପାରୁନାହାନ୍ତି ଆମେ ଶୁଦ୍ଧ ଭକ୍ତି ପ୍ରାପ୍ତ କରିବୁ। ଆମେ ସେଇ ପଥରେ ବର୍ତ୍ତମାନ ପଥିକ, ଆମେ କ'ଣ ଆଉ ଜଗତର କ'ଣ ଆଉ ଆମର ଆବଶ୍ୟକ ଅଛି, ଏଇଟା ପୂର୍ଣ୍ଣ ଶରଣାଗତ ଜିନିଷ। ଘର ଦ୍ୱାରା ସଂସାର କେମିତି ଚାଲିବ, ସେ କୃଷ୍ଣ ଚଳାଇଦେବେ, ସେ କୃଷ୍ଣଙ୍କ ପାଇଁ ଏଇଟା ଗୋଟେ ଆମ ପାଇଁ ଯେଉଁଟା ବଡ଼ ଜବ୍, ଆମ ପାଇଁ ସଂସାର କ'ଣ ଗୋଟେ, ସଂସାରଟାକୁ ଚଳାଇବାଟା ଗୋଟେ ବହୁତ ବଡ଼ ଚାପ। କୃଷ୍ଣଙ୍କ ପାଇଁ ଏଇଟା ହେଉଛି ସବୁଠୁ ବଡ଼ ହେୟ କାର୍ଯ୍ୟ। ସେଥିପାଇଁ ସେ ଲେଖିଥିଲେ, ସେ ଶ୍ଳୋକ ଲେଖିଲେ ନା, ଆହାର ଆଚ୍ଛାଦନ ଚିନ୍ତା ବୃଥା କରୁବନ୍ତି ବୈଷ୍ଣବା, ଯୋଶ ବିଶ୍ୱମ୍ବର ପ୍ରଭୁ କଥମ ଭକ୍ତାନ ଉପକ୍ଷତେ, ଯାହାଙ୍କର ପ୍ରଭୁ ହେଉଛନ୍ତି ବିଶ୍ୱମ୍ବର, ସେ ଭକ୍ତକୁ ଉପେକ୍ଷା କରିଦେବେ, ଭୋଜନ ଆଉ ଯୋଉ ଆଚ୍ଛାଦନ ଚିନ୍ତାଟା ବୈଷ୍ଣବ ବୃଥା କରୁଛି, ଆମ ନୀତିକି ରହିନି ବୃଥା କରୁଛି, ମୁଁ କ'ଣ ଖାଇବି ଭବିଷ୍ୟତରେ ମୋର କ'ଣ ହବ, ତମେ ବୃଥା ବେକାର, ତୁମେ କାହିଁ ମାଳ କରୁଛ, ତୁମେ କାହିଁକି ଜପ କରୁଛ, ହରେ କୃଷ୍ଣ କହୁଛ ତୁମେ, ତୁମେ ଚିନ୍ତା କରୁଛ ତୁମର ମେଣ୍ଟେନାନ୍ସ ବିଷୟରେ ଚିନ୍ତା କରୁଛ, ତୁମେ କର, ତୁମେ କର୍ମ କରିବ, କେବେ ଚିନ୍ତା କରନି ଯେ ମୋର ଅଭାବ ହବ, କିଏ ମୋତେ ଚିନ୍ତା, ତାହେଲେ ତୁମେ ଯେତେବେଳେ ଭଗବାନଙ୍କୁ ରକ୍ଷକ ପାଳକ ଉପରେ ତୁମେ ବିଶ୍ୱାସ କରିପାରୁନ, ତୁମେ କ'ଣ ଭକ୍ତି କରିବ, ତୁମର ସନ୍ଦେହ ରହିଲା, ହରିନାମ କରି ତୁମେ ଚିନ୍ତା କରୁଛ, ସନ୍ଦେହ ରହିଲା, ଶରଣାଗତ ତୁମର ହେଇନି, ତୁମେ ଶରଣାଗତ ସ୍ଥିତିକି ଯାଇନ, ସେଥିପାଇଁ ସବୁବେଳେ ଚିନ୍ତା ଗୋଟେ ଚିନ୍ତା ରହୁଛି, ନିଶ୍ଚିନ୍ତ, ସେଥିପାଇଁ ସେ ଶବ୍ଦ ଲେଖିଲେ ନିଶ୍ଚିନ୍ତ, ନିଶ୍ଚିନ୍ତ ହୟା ଆମେ ସେବିବ ତୁମାଏ, ଘରେ ଭଲ ମନ୍ଦ ହେଲେ ନାହିଁ ମୋର ଦା, ଘରେ କ'ଣ ହେଇଗଲେ ମୁଁ କେବେ ଚିନ୍ତା କରିବିନି, ମୁଁ କେବଳ ନିଶ୍ଚିନ୍ତ ହେଇକି ଆପଣଙ୍କର ସେବା କରିବି, ଏଇଟା ଶରଣାଗତ ଜିନିଷ ନା। ଆଉ ନହେଲେ ତାପରେ ତ ସକାଳେ କେବଳ ସର୍ତ୍ତ, ଏଇଟା ସର୍ତ୍ତ ସବୁ ରହୁଛି, ଭଗବାନଙ୍କ ସହିତ ବି ଆମର ସର୍ତ୍ତ, ଏ ଗୋପୀମାନେ ଦେଖୁନ ଏତେ ବଡ଼ ସ୍ଥିତିରେ ରହିକି ଆମକୁ ଶିଖାଉଛନ୍ତି କୃଷ୍ଣ ଶୁଣୁଥିଲା, ଆମେ ଟିକେ ସେଠିକି ଯିବା, କହିଲେ ତ ସେ ପୁଣି କୁଆଡ଼େ କୃଷ୍ଣ ପଳେଇଯିବ କଥା, କହିଲେ ଦେଖ ଦେହି ବାସାଂଶି ଧର୍ମଜ୍ଞ ନଚେତ ରାଜ୍ଞା ପ୍ରଭା, ଆମେ ତୁମେ ଧର୍ମଜ୍ଞ ନା, ତୁମେ ଗୋଟେ ଲଗ୍ନ ଜିନିଷ କ'ଣ ଦେଖିବ, ଆମ ସ୍ୱରଟାକୁ କ'ଣ ଦେଖିବ, ଦେଖ କୃଷ୍ଣ ସବୁ ସୃଷ୍ଟି କରିଛନ୍ତି, କୃଷ୍ଣ ସବୁ ସୃଷ୍ଟି କରିଛନ୍ତି, ସେ ଗୋଟେ ଜୀବର ଦେହ ମନ ଇନ୍ଦ୍ରିୟ କ'ଣ ନ ଜାଣିଛନ୍ତି, ସେ ସବୁ ଜାଣିଛନ୍ତି କୃଷ୍ଣ। ତାପରେ ଏଇ କୁଚ୍ଛିତ ତୁମ ସ୍ୱରଟା, ଯଦି ଗୋପୀମାନଙ୍କ ସ୍ୱର କୁଚ୍ଛିତ ସ୍ୱର ଶୁଚିନ୍ମୟ, କିନ୍ତୁ ଏଇ ନଗ୍ନ ରୂପକୁ ଦର୍ଶନ କରିବା, ଏ ଗୋଟେ ପ୍ରାକୃତ ରୂପକୁ ଦର୍ଶନ କରିବା, ଏଇଟା କୃଷ୍ଣଙ୍କର ଲକ୍ଷ୍ୟ ନୁହେଁ। ମୁଁ ଉଦାହରଣ ଦେଇ କହିଲା, ଏଇଟା କାମ ଦୃଷ୍ଟିର କୌଣସି ଗନ୍ଧ ନାହିଁ, କୌଣସି ଗନ୍ଧ ନାହିଁ। ଆଉ ଯଦି ଯୁକ୍ତି ଦ୍ୱାରା ଦେଖାଯିବ, ଗୋପୀମାନଙ୍କ ସ୍ୱରରେ କାମ ବି ନାହିଁ ସେ ସମୟରେ, ଯଦି ଆମେ ଭୌତିକ ଦୃଷ୍ଟିରୁ ଦେଖିବା। କେତେ ସମୟ, କେତେ ବୟସ ହେଇଥିଲେ, 3 ବର୍ଷ 3.5 ବର୍ଷ। ତାନେ ଜଣେ ପ୍ରଶ୍ନ କରିବେ, ତାଙ୍କ ଲଜ୍ଜା ଜିନିଷ ଗୁଡ଼ା କାହିଁକି ଆସୁଛି, ନା ସେ କୃଷ୍ଣଙ୍କୁ ପତିରୂପ ପାଇବା ପାଇଁ ଚାହୁଁଛନ୍ତି, ଏଇଟା କୃଷ୍ଣ ସୃଷ୍ଟି କରିଛନ୍ତି। ପତିରୂପ ପାଇବା ଯାଉଛ ନା, ଯେମିତି ଗୋପୀମାନେ ଆସିଲାକୁ ଯାଇଥିଲେ, କେତେ ବର୍ଷରେ ଥିଲେ, ସବୁ 5 ବର୍ଷ 6 ବର୍ଷ 7 ବର୍ଷ, କୃଷ୍ଣ ଯେତେବେଳେ 8 ବର୍ଷର, ସାଙ୍ଗେ ସାଙ୍ଗେ କିଶୋର ବର୍ଷକୁ ଚାଲିଲେ, କିଶୋର ବୟସକୁ ଚାଲିଲା। ଗୋପୀମାନେ ପତିରୂପରେ ଯେଉଁ ପାଇବା ପାଇଁ ଚାହୁଁଛନ୍ତି, କହିଲେ ଦେଖ ତୁମେ ଧର୍ମଜ୍ଞ, ଧର୍ମଜ୍ଞ ତୁମେ ଗୋଟେ ପରନାରର ରୂପଟା କ'ଣ ଦେଖିବା ପାଇଁ ଚାହୁଁଛ। କୃଷ୍ଣ କହିଲେ, ଯଦି ପରନାରେ ତୁମେ କହୁଛ, ମୋତେ ପତିରୂପରେ କିଛି ପାଇବା ପାଇଁ ଚାହୁଁଛ। ଦେଖ ଜୀବର ଭୁଲଟା କେତେ ବଡ଼, ସବୁବେଳେ ସେ ଭଗବାନଙ୍କୁ ପାଇବା ପାଇଁ ଚାହେଁ, କେମିତି, ତା ଭାବନାରେ। ମୁଁ ଯେମିତି ଡାକୁଛି, ମୁଁ ଯେମିତି କହିବି, କୃଷ୍ଣ ସେମିତି, ମୁଁ ଭକ୍ତି କରିବି ମୋ ଇଚ୍ଛାରେ, କ'ଣ ବୁଝିପାରୁଛି କି, ଏଇ ତ କାଳ, ଆଉ କାଳ କ'ଣ କି, ଆଉ ମୁଁ କୃଷ୍ଣଙ୍କୁ ଡାକିବି ଏଠି, ସେଇ ସେଇ ଇଚ୍ଛା ତ ଖାଇଲା କାଳ, ଆଉ ଇଚ୍ଛା ତ ମିଶିପାରୁନି, ଆଉ ମୁଁ ଭକ୍ତି କରିବି, ମୁଁ ଭଜନ କରିବି ମୋର ଇଚ୍ଛାରେ, ତୁମର ତ ଇଚ୍ଛା ରହିଲା ସେଠି କୃଷ୍ଣ ରହିବେ, ଯେଉଁଠି ନିଜର ଇଚ୍ଛା ସେଠି କୃଷ୍ଣ ନାହାନ୍ତି। ସେ ନିଜର ଇଚ୍ଛାଟା ଜଣେ ଜାଣେ କେମିତି, ନିଜେ ଯେତେବେଳେ ଜଣେ ଜଣଙ୍କର ନିଜର ସୁଖ ବାସନା ନାହିଁ, ସେତେବେଳେ ତାର ଯାହା ନିଜ ଇଚ୍ଛା ଆସୁଛି, ସେଇଟା କାହାର ଇଚ୍ଛା, କୃଷ୍ଣଙ୍କ ଇଚ୍ଛା, ତା ତ ନିଜର କିଛି କହେ ଇଚ୍ଛା ନାହିଁ, ସେଟା କୃଷ୍ଣଙ୍କର ଇଚ୍ଛା। ଆମେ ଗୁରୁଙ୍କ କଥାଟା କାହିଁକି ମାନୁ, ଗୁରୁଙ୍କ କଥା କାହିଁକି ମାନିବୁ, କ'ଣ ମୁରାଲ ଦୃଷ୍ଟିରୁ, କ'ଣ ସେ ନୀତିବାଦୀ ଲୋକ, ସଂସାର ବହୁତ ନୀତିବାଦୀ ଲୋକ ଅଛନ୍ତି, ଆମେ ଗୁରୁ କାହିଁକି ମାନିବାକୁ ଯିବୁ, ନା ସେ କେବଳ ପ୍ରବଚନ ଦେଉଛନ୍ତି ବୋଲି, ବହୁତ ଭଲ ପ୍ରବଚନ ଲୋକ ଅଛନ୍ତି, କେଉଁ ଗୃହସ୍ଥ ଭଲ ପ୍ରବଚନ ଦେଉଛନ୍ତି, ସେଠୁ ମାନେ ନାହିଁ, ସେ କେବଳ କହିପାରୁଛନ୍ତି, ଜଣେ ଗୃହସ୍ଥ ବି କହିପାରିବ, ଜଣେ ବ୍ରହ୍ମଚାରୀ ବି କହିପାରିବ, ଜଣେ ଜେନେରାଲ ପବ୍ଲିକ ଲୋକ ବି କହିପାରିବ, ଆମେ ଗୁରୁ କାହିଁକି କେଉଁଥିପାଇଁ ଗୁରୁକୁ ମାନିବାକୁ ଯିବୁ, ଗୁରୁକୁ ଆମେ କାହିଁକି ମାନୁଛୁ, ତାଙ୍କ ବଚନଟାକୁ ଆମେ କାହିଁକି ମାନିବୁ, ଆମେ କାହିଁକି ଆଉ ଜଣେ ଜଣେ କହୁଛି, ଆମେ ତାଙ୍କ ବଚନ କାହିଁକି ମାନିବୁନୁ, ଆମେ ଏଇଥିପାଇଁ ମାନୁ, ଅନ୍ୟମାନେ ଯାହା କୁହନ୍ତି ସେ ଯାହା କହିଲେ ବି ତାଙ୍କ ନିଜ ଇଚ୍ଛାରେ ସେ ଚାଲୁଛନ୍ତି, ସେଇଟା କୃଷ୍ଣଙ୍କର ଇଚ୍ଛା ନୁହେଁ, ସେ କଥା ଆମେ ଶୁଣିଲେ ବି ସେଇ ଜିନିଷ ବି ଚାଲିଲେ ବି ଆମକୁ ଭକ୍ତି ମିଳିବ ନାହିଁ, କାରଣ ତାଙ୍କ ନିଜର ଇଚ୍ଛା କିଛି ଅଛି, ସେ କହିବାର ବି ନିଜର ଇଚ୍ଛା ଅଛି, କିଛି ପ୍ରାପ୍ତିର ସବୁବେଳେ ନିଜ ଇଚ୍ଛାଟା ଅଛି। ଏ ଯେଉଁ ଗୁରୁଙ୍କ କଥାଟା ଆମେ ଏଇଥିପାଇଁ ମାନୁ, ସେ ଗୁରୁ ଶବ୍ଦରେ ଯେଉଁ ଲାଗୁଛି, ସେ ଗୁରୁର ଡେଫିନେସନ ଯଦି ଦିଆଯିବ, ଲକ୍ଷ ଲକ୍ଷ ଡେଫିନେସନ ବାହାରିବ, ସେ କାହିଁକି ଗୁରୁ ହେବି କାହିଁକି, ଏଇଟା ଗୋଟେ ପଏଣ୍ଟ, କ'ଣ ତାଙ୍କର ନିଜ ଇଚ୍ଛା କିଛି ନାହିଁ, ତାଙ୍କର କେବଳ ଗୋଟିଏ ଇଚ୍ଛା, କୃଷ୍ଣ କେମିତି ସୁଖରେ ରୁହନ୍ତୁ, ସେଥିପାଇଁ ତାଙ୍କ କଥାଟା ଆମେ ମାନୁ। ଯଦି ତାଙ୍କର ଇଚ୍ଛାଟା ସବୁ ସେ ନିଜର ପ୍ଲାନ ପ୍ରୋଜେକ୍ଟ ହିସାବରେ ଚାଲୁଛନ୍ତି, ସେ କୃଷ୍ଣଙ୍କ ଇଚ୍ଛା କଥାଟା, କୃଷ୍ଣ ସହିତ ତାଙ୍କର କନେକ୍ସନ୍ ନାହିଁ, କୃଷ୍ଣ ତାଙ୍କର ଇଚ୍ଛାଟା ବଳବତୀ ତାଙ୍କର ନାହିଁ, ତା ତାଙ୍କ କଥା ମାନିଲେ ଆମର କ'ଣ ହବ, କିଛି ଲାଭ ହେବନି, ଆମେ ମାନୁଛେ କାହିଁକି ଗୁରୁଙ୍କର କଥାର, ଏଇଥିପାଇଁ ତାଙ୍କର ନିଜର ଭୌତିକ ଇଚ୍ଛା କିଛି ନାହିଁ। ଆଚ୍ଛା ଜଣଙ୍କର ଯେ ଭୌତିକ ଇଚ୍ଛା ନାହିଁ, ତାଙ୍କର ଆଧ୍ୟାତ୍ମିକ ଇଚ୍ଛା ଥିବ ବୋଲି କ'ଣ ପ୍ରମାଣ, ସେ ଜଣେ ପ୍ରଶ୍ନ କରିବ, ତାଙ୍କ ପ୍ରମାଣ ଏଇଟା ଶ୍ରୀ କୃଷ୍ଣଙ୍କ ପାଇଁ ଜଣେ ସଂସାରୀ, ଗୋଟେ ସଂସାର ରହିଥିବା ବ୍ୟକ୍ତି ଯେମିତି ଆତୁର, ସବୁବେଳେ ଚିନ୍ତାଶୀଳ, ସବୁବେଳେ ବ୍ୟାକୁଳ, ଜଣେ ଜଣେ ଭଗବାନଙ୍କର ଶୁଦ୍ଧ ଭକ୍ତ ସେ ସେଇଭଳି, ଯେମିତି ପ୍ରଭୁପାଦ ଦେଖୁଛ ନା, ପ୍ରଭୁପାଦ କେତେ ଲେଟର କେତେ ଜିନିଷ କରିକି, ଆକୁ ଲେଖ ଲେଟର ଲେଖ, ତାକୁ ଲେଟର ଲେଖ, ଏହା କର ତାହା କର, ସେ ପୁରା ଗୋଟେ ସଂସାରୀ ଭଳି, ଏଇଟା କୃଷ୍ଣ ସଂସାର ବା, କୃଷ୍ଣ ସଂସାର, ନିଜ ଇଚ୍ଛା ନାହିଁ, ଏତେ ଗୋଟେ ବଳ ବାସନା, ଯେତେ ତୁମେ ଗୁରୁଙ୍କର କୃପା କୃଷ୍ଣଙ୍କର କୃପା ପାଇବ, ତୁମକୁ କୃଷ୍ଣଙ୍କୁ ସୁଖ କରିବାର ବାସନାଟା ମନରେ ବଳବତୀ ହବ, ଏଇଟା କୃପା। ଆଉ କୃପାଟା କ'ଣ, ଆମେ ଯେଉଁ କହୁଛୁ ମୋତେ ଭଗବାନ କୃପା, କୃପାଟା କ'ଣ, କୃପା ହେଉଛି ଏଇଟା, କିଏ କେତେ କୃପା ପାଇଛି କାହାକୁ ପଚାରିବା ଦରକାର ନାହିଁ, କାହାକୁ ଆମେ ପଚାରିବା ଆବଶ୍ୟକ ନାହିଁ, ଆମେ କେତେ ପ୍ରବଚନ ଦେଇଛେ ବା କେତେ ଲୋକଙ୍କୁ ଭକ୍ତ କରିଛେ ବା କେତେ ଭଗବାନଙ୍କ ସେବା କରିଛେ, କ'ଣ ଆମେ କରିଛେ, ଆମକୁ କେତେ କୃପା ମିଳିଛି, ତାର ପ୍ରମାଣ ଗୋଟିଏ ଜିନିଷରେ, ଆମ ମନ ଭିତରେ କେତେ ବ୍ୟାକୁଳତା ଆସୁଛି ଗୁରୁ ଆଉ କୃଷ୍ଣଙ୍କୁ ସୁଖୀ କରିବାର, ବା ସେଇଟା ଗୋଟିଏ ପ୍ରମାଣ। ଯଦି ଆସୁନି ଆମ କୃପା ମିଳିନି, ଯଦି ତୁମ 10% ଆସୁଛି 10% କୃପା ମିଳିଛି, ଯଦି ଟୋଟାଲ ଆସୁନି ତୁମ 0% କୃପା, ତୁମ ଯେତିକି ଆସୁଛି ସେତିକି କୃପା ମିଳିଛି। ସରଳ ସର୍ତ୍ତ କିଛି ରହିବା ଉଚିତ ନାହିଁ, ଗୋପୀମାନେ ସର୍ତ୍ତ ଲଗାଉଛନ୍ତି। ତୁମେ ଧର୍ମଜ୍ଞ ହେଇକି କେମିତି ତୁମେ ଚାହୁଁଛ ଆମର ଏ ନଗ୍ନ ରୂପକୁ ଦେଖିବା ପାଇଁ? ଆରେ କୃଷ୍ଣ ତାହା ନୁହନ୍ତି, ତୁମେ ତାହେଲେ ପତି ରୂପରେ ତାଙ୍କୁ ପାଇବା ପାଇଁ କାହିଁ ଚାହୁଁଛ? ରାଜାମ ଯଦି ଏଟା କରିବ ତାହେଲେ ଆମେ ରାଜାଙ୍କୁ କହିଦେବୁ। ଚକ୍ରବର୍ତ୍ତୀ ଲେଖିଲେ ରାଜା ନନ୍ଦରାଜା, ନନ୍ଦରାଜା ବା ଲକ୍ଷ୍ମୀଚନ୍ଦ୍ର ନାୟ ଏଠି ରାଜ୍ଞ ନନ୍ଦାୟମ କଂସାୟବା, ଆମେ ନନ୍ଦକୁ କହିଦେବୁ ନହେଲେ କଂସକୁ କହିଦେବୁ ତୁମେ ଏମିତି କରୁଛ ବୋଲି। କୃଷ୍ଣ କହିଲେ ଶ୍ରୀ ଭଗବାନ ବାଚମ, ଦୁଇଟା କଥା କହୁଛନ୍ତି ଦେଖ, ସେ ଡୁଆଲିଟି ପୁଣି ରହିଲା। ଶ୍ୟାମ ସୁନ୍ଦର ତେ ଦାସ୍ୟମ, ଆମେ ତୁମର ଦାସୀ ହେଲୁ, ଆଚ୍ଛା ଦାସୀ ତାହେଲେ ପୁଣି ସର୍ତ୍ତ କାହିଁ ଲଗାଉଛୁ? ହଁ ବସ୍ତ୍ର ଦେଇଦିଅ। ଆଉ ଦାସୀ ଯେ ସେ ଅର୍ଡ଼ର ଫଲୋ କରିବ ନା ଅର୍ଡ଼ର ସେ ଦେବ, ଆମର ବା ସେୟା ଶ୍ୟାମ ସୁନ୍ଦର ତେ ଦାସ୍ୟମ, ଆମେ ତୁମର ଦାସୀ ହେଲୁ କିନ୍ତୁ କ'ଣ କହୁଛନ୍ତି ବସ୍ତ୍ର ଦିଅ। ତୁମେ ଦାସୀ ହେଲେ ପୁଣି ଅର୍ଡ଼ର କ'ଣ ଦେଉଛ ମୋତେ? ଭଗବାନ କହିଲେ ଶ୍ରୀ ଭଗବାନ ବାଚମ ଭବତୋ ଯଦି ମେ ଦାସ୍ୟ ମୟୋକ୍ତମ ବା କରିଷ୍ୟତମ ତତ୍ରାଗତ୍ୟ ସୁବାଂଶାଂସି ପ୍ରତିଚ୍ଛତ ଶୁଚିସ୍ମିତଃ ନୋଚିଦାହଂ ପ୍ରଦାସ୍ୟଂ କିଂ କ୍ରୋଧରାଜା କରିଷ୍ୟତି। କୃଷ୍ଣ କହିଲେ ହେ ଶୁଦ୍ଧ ଆସିନୀ ଗୋପୀଗଣ, ତୁମେମାନେ ଯଦି ମୋର ଦାସୀ ଏବଂ ଆଦେଶ ପାଳନକାରିଣୀ ଆଦେଶ ପାଳନକାରିଣୀ ତାହେଲେ ତୁମେ ବର୍ତ୍ତମାନ ଆସି ନିଜ ନିଜର ବସ୍ତ୍ର ଗ୍ରହଣ କର। କୃଷ୍ଣ ପଏଣ୍ଟ ଧରିଲେ, ତୁମେ ଦାସୀ ବୋଲି କାହିଁ କହିଲ? ଦାସୀ ଯୋ ତାହେଲେ ମୁଁ ଯାହା ଅର୍ଡ଼ର ଦେଉଛି କର, ଆସ ବସ୍ତ୍ର ନିଅ। ତୁମେ ଭାବୁନି କୃଷ୍ଣଙ୍କୁ ଠକେଇଦେବ, ତୁମେ ଯେତେବେଳେ କୃଷ୍ଣଙ୍କର ଦାସ ହେଇଗଲ, କୃଷ୍ଣ ସବୁବେଳେ ଚାହିଁ ମୋ ଇଚ୍ଛାରେ ଚାଲୁ, ଯେ ତୁମେ କୃଷ୍ଣ ଇଚ୍ଛାରେ ନ ଚାଲିବ ଏଇଭଳିଆ ହଇରାଣ ହବ, ପାଣି ଭିତରେ ପୋଷିକି ରହିଥିବ ଆଉ କ'ଣ? ଏ ଧର୍ମର ଦେହ ଧର୍ମ ହଉ ଯେକୌଣସି ଗୋଟେ ଧର୍ମ ଲୋକ ଧର୍ମ କୋଉଥିରେ ପଡିକି ରହିଲା, ହଇରାଣ କରିବେ କୃଷ୍ଣ? ତୁମେ ଦିଆଡ଼ୁ କାହିଁକି ଚାହୁଁଛ? ତୁମେ ଚାହୁଁଛ ଦାସୀ ହବା ପାଇଁ, ଅର୍ଡର ଫଲୋ କର। କୃଷ୍ଣ କହିଲେ ମୁଁ ତୁମକୁ ପ୍ରଦାନ କରିବି ଯଦି ନିଜ ବସ୍ତ୍ର ଗ୍ରହଣ କର, ଅନ୍ୟଥା ଯଦି ନିଜ ବସ୍ତ୍ର ଆସି ଗ୍ରହଣ ନ କର ମୁଁ କେବେ ପ୍ରଦାନ କରିବି ନା। ନନ୍ଦ ମହାରାଜ କ୍ରୋଧ ହୋଇ ମୋର କ'ଣ କରିପାରିବି? କୃଷ୍ଣ ଷ୍ଟ୍ରେଟ କହିଦେଲେ ମୋର କିଏ କ'ଣ କରିପାରିବ, ଯାଅ। କୃଷ୍ଣ ସେୟା କେହି ନିରଙ୍କୁଶ ଇଚ୍ଛାମୟ, ଗୁରୁଦେବ କୁହନ୍ତି ନିରଙ୍କୁଶ ଇଚ୍ଛାମୟ ପୁରୁଷ। ମୁଁ କାଲି କହୁଥିଲି ନା ବହୁ ସେ ମୋର କହିବା ଶୈଳୀ ଟିକେ ଭୁଲ ହେଇଗଲା, କୃଷ୍ଣ ସେହି ବଂଶରେ ଜଗତକୁ ଆକର୍ଷଣ କରୁଛନ୍ତି, ଯେଉଁ ବଂଶରେ ଜଗତକୁ ଆକର୍ଷଣ କରୁଛନ୍ତି ଯେ କାହାକୁ ଦଣ୍ଡ ଦେଇନାହାନ୍ତି, କୌଣସି ଅସ୍ତ୍ର ଦେଇନାହାନ୍ତି କିଛି ଦଣ୍ଡ ଦେଇଦେବେ, କୌଣସି ଅସ୍ତ୍ର ଧରିଛନ୍ତି କୃଷ୍ଣ କିଛି ଦଣ୍ଡ ଦେଇଦେବେ, ସାବଧାନ ରହିବା ଦରକାର। ସେ କୌଣସି ଅସ୍ତ୍ର ଧରି ନାହାନ୍ତି କିନ୍ତୁ ଦଣ୍ଡ ଦେବେ, କିଛି ନାହିଁ ତାଙ୍କର। ଯଦି ତାଙ୍କର ଆମେ ନିଃସର୍ତ୍ତ ଭାବରେ ଶରଣାଗତ ନ ହୋଇପାରିଲେ, ଚକ୍ରବର୍ତ୍ତୀ କହିଲେ ତାସାମ ବଚୁଭିରେ ଏବଂ ତାମ ପରାଜିତ୍ୟ ନିର୍ବଚନ କୁର୍ବନ୍ ନାହ, ନିର୍ବଚନ କରିଦେଲେ ପୁରା ତାଙ୍କୁ ମୁଖ କରିଦେଲେ କିଏ କୃଷ୍ଣ, ତାଙ୍କ ବଚନ ତାଙ୍କୁ ପରାସ୍ତ କଲେ। କହିଲେ ତୁମେ ତ କହିଲ ଶ୍ୟାମ ସୁନ୍ଦର ତେ ଦାସ୍ୟମ, ତୁମେ ଦାସୀ ହେଲ, ଦାସୀ ହେଲେ ବର୍ତ୍ତମାନ ବସ୍ତ୍ର ନିଅ ମୁଁ ଯାହା କହିବି ଫଲୋ କର। ସତ୍ୟାତ୍ ପ୍ରଚ୍ୟୁତ ପ୍ରଚ୍ୟୁତେ ବିହସ୍ତୁ ଭବତି ଭ୍ୟୁ ନୈବମ୍ ପ୍ରଦାସ୍ୟ ଇତି ଭାବମ୍, ମୁଁ ଦେବିନି ସତ୍ୟ ଭାବରେ କହିବାକୁ ଗଲେ ମୁଁ ଦେବିନି। ଶୁଚିସ୍ମିତ ସତ୍ୟ ଇତି ଯଦି ଅତ୍ର ଧର୍ମ ପରୀକ୍ଷାୟାମ ମୁଖମ୍ଳା ନିମ୍ସାତ୍ ତଦପି ନୈବମ୍ ଦାସ୍ୟ ଇତି ଭାବମ୍। ହଁ କୃଷ୍ଣ ଏଠି କହୁଛନ୍ତି ହେ ଶୁଚିସ୍ମିତ, ପ୍ରଥମ ଦ୍ୱାରା ତୁମ ସହିତ ମୁଁ ସତ୍ୟତା ପରୀକ୍ଷା କରିଛି, ଧର୍ମ ପରୀକ୍ଷା ହଉ, ଏଇଟା ଧର୍ମ ପରୀକ୍ଷା ହେଲା, କ'ଣ ଧର୍ମ ପରୀକ୍ଷା? ତୁମେ କହିଲ ଆମେ ଦାସୀ ତା ଧର୍ମ ପରୀକ୍ଷା ଦିଅ, ଦାସୀ ଭାବରେ ବର୍ତ୍ତମାନ ଆସ ବସ୍ତ୍ର ନେଇକି ଯାଅ, ମୋ ଆଦେଶଟା ପାଳନ କର, ତୁମେ ଯାହା କହିଛ ପାଳନ କର। ତାଙ୍କ ଗୋପୀମାନେ ବଡ଼ ଚିନ୍ତାରେ ରହିଗଲେ, ବାଧ୍ୟ ହେଇକି କହିଲେ ଆରେ ଯଦି ବିଳମ୍ବ କରିବା ନା ତାହେଲେ ଅଲଗା ଗୋପମାନେ ଦିନ ହେଇଗଲାଣି, ଅଲଗା କିଏ ଗୋପମାନେ ଆସିବେ ସେ ଦେଖିବେ ଇଏ ଜଳ ଭିତରେ ଏମିତି ଅଛନ୍ତି ବସ୍ତ୍ର ନାହିଁ, ତାହେଲେ ଘରେ ଯାଇ ବାପା ମାଆଙ୍କୁ କହିଦେବେ, ଏବେ ତ କୃଷ୍ଣ କେବଳ ଜାଣିଛନ୍ତି, ତାଙ୍କୁ ତ ପତି ରୂପରେ ଭାବିବୁ, କିନ୍ତୁ ଇଏ ତ ବରଂ ଚାଲ ଯିବା ଜଳରୁ ବାହାରିବା, ପୁଣି ବିଶ୍ୱର ଚିନ୍ତା ସବୁ ଅଙ୍ଗକୁ ଆଚ୍ଛାଦନ କରିକି ହସ୍ତ ଦ୍ୱାରା ଆଖି ବନ୍ଦ କରିକି ଆସୁଛନ୍ତି। ଦେଖ ଜୀବର ଲଜ୍ଜା ଧର୍ମ କେତେ, ସର୍ବଧର୍ମାନ କୃଷ୍ଣ କହିଦେଲେ ସର୍ବଧର୍ମାନ ପରିତ୍ୟଜ୍ୟ, ସମସ୍ତେ କହିଦେଉଛନ୍ତି ସର୍ବଧର୍ମାନ ପରିତ୍ୟଜ୍ୟ, ସର୍ବଧର୍ମାନ ପରିତ୍ୟଜ୍ୟ କେହି କରିପାରିବେନି, ଏତେ ସହଜ ଜିନିଷ ନାହିଁ, ପ୍ରେମ ତା ଦେହରେ ଆବଶ୍ୟକ। ପୁଣି ପ୍ରେମର ଚରମ ସ୍ଥିତି ଜଣେ ଯାଇଥିଲେ ସବୁ ପ୍ରକାର ଜିନିଷକୁ ସେ ଗୋଇଠା ମାରିଦେବ, କୃଷ୍ଣ ଏଥିରେ ଶିଖଉଛନ୍ତି। ଆଉ ଦେଖ କୃଷ୍ଣ ନିଜେ ପରୀକ୍ଷା, ସର୍ବଧର୍ମାନ ଛଡ଼ିବା ପାଇଁ କୃଷ୍ଣଙ୍କୁ କେତେ କେତେ ଟାଇମ୍ ଲାଗୁଛି, ଗୋଟେ ଜୀବକୁ ବୁଝେଇ ଦେଖୁଛନ୍ତି ନା, କେତେ ପୁରା ଯୁକ୍ତର କରି ପରାସ୍ତ କରି ତାକୁ କହୁଛନ୍ତି ଛାଡ଼ ସବୁ ଧର୍ମ, ପୁରା ଅଙ୍ଗ ଗୁଡାକର ପକ୍ଷରେ ହସ୍ତ ଦଉଛନ୍ତି। ଆରେ ଇଏ କଣ, ସେ ଧର୍ମ ଛାଡ଼ି ପାରୁନାହାନ୍ତି, ଲଜ୍ଜା ଧର୍ମ ଛାଡ଼ି ପାରୁନାହାନ୍ତି। ସେଥିରେ କୃଷ୍ଣ କହିବେ ପ୍ରଣାମ କର, ପ୍ରଣାମ କର ମୋତେ, କାହିଁକି ମୁଁ ପ୍ରଣାମ କରିବି ତୁମକୁ, ତୁମେ ଗୋଟେ ଅପରାଧ କରିଛ, ଜଳରେ ବ୍ରତ କରିଛ ପୁଣି ଜଳରେ ବସ୍ତ୍ର ନ ପିନ୍ଧିକି ସ୍ନାନ କରିଛ। କୃଷ୍ଣ ସବୁ ନୀତି ଜାଣିଛନ୍ତି, ସେଥିପାଇଁ ତୁମେ ବର୍ତ୍ତମାନ ବରୁଣଦେବଙ୍କୁ ପ୍ରଣାମ କର, ମୁଁ କହୁନି ମୋତେ ପ୍ରଣାମ କର, କହିବେ ଦିଆଡ଼ୁ ବରୁଣଦେବକୁ ପ୍ରଣାମ କର, ଅପରାଧ କରିଛ ତୁମେ, ନହେଲେ ବ୍ରତର ଫଳ ମିଳିବନି, ମୋତେ ପତି ରୂପରେ ପାଇବା, ଏ ବ୍ରତ ପାଇ କରୁନି, ମୋତେ ଯିଏ ପତି ରୂପରେ ପାଇବା ପାଇଁ ଚାହିଁବ ସେ ବ୍ରତ କରିଛି ପୁଣି ସେ ବ୍ରତଟାର ଦୋଷ ରହିବ, କେମିତି ହେବ ଭାବିପାରିବନି। ଦେଖ ଭଗବାନ ଥାଉ ଥାଉ ସର୍ବଧର୍ମାନ ହେଇପାରୁନି, ପ୍ରଭୁ ଛଡ଼ଉଛନ୍ତି ସର୍ବଧର୍ମାନ, ପୁଣି ଲଜ୍ଜା ଧର୍ମ ରହିଯାଉଛି, ଆମେ କ'ଣ ସବୁ ସର୍ବଧର୍ମାନ ପରିତ୍ୟଜ୍ୟ, କ'ଣ ସର୍ବଧର୍ମାନ ଗ୍ରହଣ କରୁଛେ, ଆମେ ସବୁ ଧର୍ମକୁ ଧରୁଛେ, ଛାଡ଼ିବା କ'ଣ ସହଜ ନୁହେଁ, ପ୍ରେମ ଦରକାର। ଠିକ୍ ଅଛି, ଆସନ୍ତାକାଲି ଆମେ ଶ୍ରବଣ କରିବା। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଶ୍ରୀଲ ଗୁରୁଦେବ କି ଜୟ, ନିତାଇ କୋ ପ୍ରମାନନ୍ଦ।